ନମସ୍ତେ
ହରେ କୃଷ୍ଣ। ଆଜି ଆମର ଚୈତନ୍ୟ ମହାପ୍ରଭୁଙ୍କର ଜଗନ୍ନାଥ ଶ୍ରୀକ୍ଷେତ୍ରରେ ଲୀଳାର ଷଷ୍ଠ ଦିବସ କଥାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଗତକାଲି ଏଇଠି କଥାକୁ ବିଶ୍ରାମ ଦେଇଥିଲେ ଯେ ମହାପ୍ରଭୁ ଏବଂ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କ ବିଷୟରେ ଏଥିରେ ଆଲୋଚନା ଚାଲିଛି। ବେଦାନ୍ତ ସୂତ୍ର ଶାରୀରିକ ଭାଷ୍ୟ, ଏ ଶାରୀରିକ ଭାଷ୍ୟ କୁହାଯାଏ, ଇଏ ହେଉଛି ଶାରୀରିକ ଭାଷ୍ୟ ଶୁଣିଲେ ହଏ ସର୍ବନାଶ। ସର୍ବନାଶ ଆମେ ନିଜକୁ ଭଗବାନ ବୋଲି ଭାବିକରି ଆଉ ଭଗବାନ କ'ଣ ପୂଜା କରିବା, ଇଏ ହେଉଛି ଭାବ। ତେଣୁ ଏଇଠି ଗତକାଲି ଆମେ ଏଇଠି କଥା ବିଶ୍ରାମ ଦେଇଥିଲେ, ତେଣୁ ବିଷ୍ଣୁ ପୁରାଣରେ ଯେଉଁମାନେ କହନ୍ତି ନିରାକାରବାଦୀମାନେ, ସେମାନେ କହନ୍ତି ଭଗବାନଙ୍କ ରୂପ ନାହିଁ। ଏ ଯେଉଁ ରହିଛି ଉପନିଷଦରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ପାଣି ନାହିଁ, ଭଗବାନ ପାଦ ନାହିଁ, ଏସବୁ ନେଇକରି ସେମାନେ କହନ୍ତି ଭଗବାନଙ୍କ ରୂପ ନାହିଁ, ଏଇଭଳି ଭାବରେ କହନ୍ତି। କିନ୍ତୁ ଭଗବାନଙ୍କର ପ୍ରକୃତରେ ଗୋଟେ ଅପ୍ରାକୃତ ରୂପ ଅଛି, ତାଙ୍କର ଏଭଳି ପାଣି ରହିଛି ବା ହାତ ରହିଛି ଯେଉଁ ହାତରେ ସେ 100 ମାଇଲ ଦୂର ବଢ଼େଇ ପାରିବେ, ଇଏ ହେଉଛି ତାଙ୍କର ଅପ୍ରାକୃତ ହସ୍ତ। ଓଡ଼ିଆ କଥା କହିଲେ ହେଉଛି ନାହିଁ, ଯାହା ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆମେ ଇସ୍କନ ବୁର୍ଲା ତରଫରୁ, ରଘୁନନ୍ଦନ ଧାମ ତରଫରୁ। ତେଣୁ ଆମର ଏ କଥା ଚାଲିଛନ୍ତି, ମହାପ୍ରଭୁଙ୍କର ଲୀଳା ଆସନ୍ତା 28 ତାରିଖରେ ମହାପ୍ରଭୁଙ୍କର ଆବିର୍ଭାବ, 536ତମ ଆବିର୍ଭାବ ତିଥି ଉପଲକ୍ଷେ ଆମେ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରୁଛୁ। ସନ୍ୟାସ ଲୀଳା, ସନ୍ୟାସ ଗ୍ରହଣ କରି ପୁରୀକୁ ଆସିଥିଲେ ଏବଂ ସେଇଠି ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆଲୋଚନା ଚାଲିଛି। ଗୋଟିଏ ସପ୍ତାହ ଧରି ଶୁଣିଲେ ବେଦାନ୍ତ ସୂତ୍ରର ଭାଷ୍ୟ, ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଭାଷ୍ୟ ରହିଛି ଶାରୀରିକ ତେଣୁ ସେ ଏଇଭଳି ଭାବରେ ଆଲୋଚନା କରିକିରି ଚାଲିଛି, ସେ ଆଲୋଚନା ଆମ କଥା ଚାଲିଛନ୍ତି କଥା। ତେଣୁ ଏଠି କହୁଛନ୍ତି ଯେଉଁ ଶଙ୍କରାଚାର୍ଯ୍ୟ ସେ କହୁଛନ୍ତି ଯେ ଭଗବାନଙ୍କ ରୂପ ନାହିଁ ବା ମାୟାବାଦ ଭାଷ୍ୟ ସେ ଶଙ୍କରାଚାର୍ଯ୍ୟ ପ୍ରସନ୍ନ କରିଥିଲେ, ସ୍ଥାପନ କରିଥିଲେ, ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ମାୟାବାଦ ସେହି ସମୟରେ ଆବଶ୍ୟକତା ଥିଲା, ସେଥିପାଇଁ ମାୟାବାଦ କରିଥିଲେ। ତେଣୁ ବର୍ତ୍ତମାନ ମାୟାବାଦକୁ ଖଣ୍ଡନ କରୁଛନ୍ତି ମହାପ୍ରଭୁ, କାରଣ ବର୍ତ୍ତମାନ ବୈଷ୍ଣବ ସିଦ୍ଧାନ୍ତକୁ ପୂର୍ଣ୍ଣ ଭାବରେ ବେଦ ଉପନିଷଦମାନଙ୍କର ଯେଉଁ ପୂର୍ଣ୍ଣ ମୁଖ୍ୟ ଅର୍ଥକୁ ପ୍ରକାଶ କରାଯିବ, ସମୟ ଆସିଗଲା, ସମୟ ଆସିଗଲା। ତେଣୁ ମହାପ୍ରଭୁ ଆସିକରି ସେ ମୁଖ୍ୟ ଅର୍ଥକୁ ପ୍ରକାଶ କଲେ। ତେଣୁ ଏଠି ସେ କହୁଛନ୍ତି ଯେଉଁ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ର ବ୍ୟାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତି, ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନନ୍ତ ଶକ୍ତି ରହିଛି ବିଷ୍ଣୁଙ୍କର, ତାକୁ ତିନି ଭାବରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି, ଗୋଟେ ହେଉଛି କ୍ଷେତ୍ରଜ୍ଞା ଏବଂ ଆଉ ଗୋଟେ ହେଉଛି ତଟସ୍ଥା। ତେଣୁ ଅନ୍ତରଙ୍ଗା ଶକ୍ତି ହେଉଛନ୍ତି ଭଗବାନଙ୍କ ବିଷ୍ଣୁ ଏବଂ ତାଙ୍କର ଯେଉଁ ଶକ୍ତିମାନ ସବୁ ରହିଛନ୍ତି, ଶକ୍ତି ତତ୍ତ୍ୱ ଇତ୍ୟାଦି, ଲକ୍ଷ୍ମୀ ତତ୍ତ୍ୱ ଲକ୍ଷ୍ମୀ ଇତ୍ୟାଦି, ଏମାନେ ତାଙ୍କର ଅନ୍ତରଙ୍ଗା ଶକ୍ତି ଏବଂ କ୍ଷେତ୍ରଜ୍ଞ କ୍ଷେତ୍ରଜ୍ଞାଖ୍ୟା ତଥା ପରା କ୍ଷେତ୍ରଜ୍ଞ କହିଲେ ଆଉ ଗୋଟେ ହେଉଛନ୍ତି କ୍ଷେତ୍ରଜ୍ଞାଖ୍ୟା ହେଉଛି କିନ୍ତୁ ତଟସ୍ଥା ବୋଲି କୁହାଯାଉଛି। ସେମାନେ ଚାହିଁଲେ ଉନ୍ନତ ଶକ୍ତିରେ ରହିବେ, ନହେଲେ ନୀଚ ଶକ୍ତିକୁ ଆସିବେ। ଶତକଡ଼ା ଆମେ ଭୌତିକ ଜଗତରେ ଯେଉଁମାନେ ସବୁ ଅଛନ୍ତି ସମସ୍ତେ ନୀଚ ଶକ୍ତିରେ ରହିଛନ୍ତି, ହେଉଛି ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ, ଏମାନେ ହେଉଛନ୍ତି ଅବିଦ୍ୟାରେ ରହିଛନ୍ତି। ଏ ତୃତୀୟ ଶକ୍ତି ଭଗବାନଙ୍କର ବା ଭୌତିକ ଜଗତ ଭୌତିକ ଶକ୍ତିକୁ ଭୌତିକ ଶକ୍ତି ହେଉଛି ଭଗବାନଙ୍କର ଅବିଦ୍ୟା ଶକ୍ତି ବା ଇଏ ହେଉଛି ବହିରଙ୍ଗା ଶକ୍ତି ବା ଅପରା ପ୍ରକୃତି ଅପରା ଶକ୍ତି। ଆଉ ଆମେ ହେଉଛେ ଭଗବାନଙ୍କର କ୍ଷେତ୍ରଜ୍ଞ କ୍ଷେତ୍ରଜ୍ଞ ଶକ୍ତି। ତେଣୁ ଆମେ ଚାହିଁଲେ ପ୍ରକୃତରେ ଆମେ ରହିବା କଥା ଭଗବତ ଧାମରେ, କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ। ଏସବୁ କଥା ଗତକାଲି ଆମେ ଆଲୋଚନା କରିଥିଲେ। ତେଣୁ ତାପରେ ଭଗବାନ ଏଠି କହୁଛନ୍ତି ଭଗବାନଙ୍କ ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି, ସେ ଅନ୍ତରଙ୍ଗା ଶକ୍ତି ହେଉଛି ତିନି ପ୍ରକାର। ଗୋଟେ ହେଉଛି ଲାଧିନୀ, ସନ୍ଧିନୀ, ସମ୍ବିତ। ତୁଇ ଏକା ସର୍ବସଂଶ୍ରୟୀ। ଭଗବାନଙ୍କର ଏଇ ଅନ୍ତରଙ୍ଗା ଶକ୍ତି ତିନି ଭାବରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଲାଧିନୀ, ଗୋଟେ ସନ୍ଧିନୀ, ଆଉ ଗୋଟେ ସମ୍ବିତ। ଲାଦ ତାପକାରୀ ମିଶ୍ରା ତୁଇନ ଗୁଣବର୍ଜିତା। ତେଣୁ ଇଏ ଭଗବାନ ଏ ଗୁଣରେ ଗୁଣରୁ ଉର୍ଦ୍ଧ୍ୱରେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ସିଏ ହେଉଛନ୍ତି ସନ୍ଧିନୀ କହିଲେ ସତଂଶ ସନ୍ଧିନୀ ଭଗବାନ ସବୁବେଳେ ପାଇଁ ରହୁଛନ୍ତି। ଆନନ୍ଦାଂଶରେ ଲାଦିନୀ ଆନନ୍ଦ ଘନ ସିଏ, ତେଣୁ ରାଧାରାଣୀ ହେଉଛନ୍ତି ତାଙ୍କର ଲାଦିନୀ ଶକ୍ତି। ଏବଂ ସମ୍ବିତ ଶକ୍ତି କହିଲେ ଚିତ୍ ଶକ୍ତି, ପୂର୍ଣ୍ଣ ଜ୍ଞାନମୟ ସିଏ ଭଗବାନ। ତେଣୁ ଏଇଠି କହୁଛନ୍ତି ସଚ୍ଚିଦାନନ୍ଦମୟ ହୟ ଈଶ୍ୱର ସ୍ୱରୂପ ତିନ ଅଂଶେ ଚିତ୍ ଶକ୍ତି ହୟ ତିନ ରୂପ। ତେଣୁ ଏଇ ଯେଉଁ ଚିତ୍ ଶକ୍ତି ଭଗବାନ ରହିଛି ଏ ତିନି ପ୍ରକାର ବିଭାଗ କରାଯାଇଛି। ଇଏ ହେଉଛନ୍ତି ଭଗବାନ, ସେଥିପାଇଁ କୁହାଗଲେ ସଚ୍ଚିଦାନନ୍ଦମୟ। ସତ୍ କହିଲେ ସବୁବେଳେ ପାଇଁ ସେ ରହିଛନ୍ତି, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ ସିଏ। ଇଏ ହେଉଛନ୍ତି ଭଗବାନଙ୍କର ସ୍ୱରୂପ। ଆନନ୍ଦାଂଶେ ଲାଦିନୀ, ସଦଂଶେ ସନ୍ଧିନୀ, ଚିଦଂଶେ ସମ୍ବିତ, ଯାହାର ଜ୍ଞାନ କରିବାନି। ଇଏ ହେଉଛି ପ୍ରକୃତ ଜ୍ଞାନ। ଆନନ୍ଦ ଭଗବାନଙ୍କ ଆନନ୍ଦ ଅଂଶ ହେଉଛନ୍ତି ଲାଦିନୀ ଶକ୍ତି, ଯେଉଁଥିରେ ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭୌତିକ ଜଗତର ଆନନ୍ଦରେ ଆମେମାନେ ସବୁ ଆନନ୍ଦିତ ହେଉଛେ, କିନ୍ତୁ ଭଗବାନ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଭଗବାନଙ୍କୁ ଆନନ୍ଦ ପ୍ରାପ୍ତ କିଭଳି କରିବେ ନା ଏ ଲାଦିନୀ କିଭଳି କରିବେ ନା ଏ ଲାଦିନୀ ଶକ୍ତି ମାଧ୍ୟମରେ। ସଦଂଶ ସନ୍ଧିନୀ, ସଦ୍ କହିଲେ ସବୁବେଳେ ପାଇଁ ସେ ରହିଛନ୍ତି। ଏବଂ ସନ୍ଧିନୀ ଶକ୍ତି ଭଗବାନଙ୍କର, ଏବଂ କେତେ ସମୟ ନଥିଲା ଭଗବାନ ନଥିଲେ, ଆମେ ମଧ୍ୟ ନଥିଲେ, ଆମେ ମଧ୍ୟ ସବୁବେଳେ ପାଇଁ ଭଗବାନ ସତ୍ଶକ୍ତିର ଗୋଟେ ଅଂଶ, ଆମେ ମଧ୍ୟ ସବୁବେଳେ ପାଇଁ ରହିଛେ। କିନ୍ତୁ ଆମେ ନିଜକୁ ବର୍ତ୍ତମାନ ଶରୀର ବୋଲି ଚିନ୍ତା କରିକିରି ଆମେ ଭାବୁଛେ ଆମର ଜନ୍ମ ହେଲା, ଆମର ମୃତ୍ୟୁ ହେଲା, ଏସବୁବେଳେ ଚିନ୍ତା କରୁଛେ। ଏବଂ ଭଗବାନ ହେଉଛନ୍ତି ଚିତ୍ ଅଂଶ ସମ୍ବିତ, ଚିତ୍ କହିଲେ ପୂର୍ଣ୍ଣ ଚେତନମୟ ଭଗବାନଙ୍କର ଜ୍ଞାନ, ଅନନ୍ତ ଜ୍ଞାନ ରହିଛି। ସେ ଜ୍ଞାନ ଶକ୍ତି ହେଉଛି ସମ୍ବିତ ଶକ୍ତି। ଅନ୍ତରଙ୍ଗା ଚିତ୍ ଶକ୍ତି, ତଟସ୍ଥା ଜୀବଶକ୍ତି, ବହିରଙ୍ଗା ମାୟା, ତିନି କରେ ପ୍ରେମ ଭକ୍ତି। ତେଣୁ ଅନ୍ତରଙ୍ଗା ଶକ୍ତି ଭଗବାନଙ୍କୁ ସମସ୍ତେ ଭକ୍ତି ବା ପ୍ରେମ କରନ୍ତି, ତଟସ୍ଥା ଜୀବଶକ୍ତି ମଧ୍ୟ କରିବେ, ବହିରଙ୍ଗା ମାୟା ତିନି କରେ ପ୍ରେମ ଭକ୍ତି। ପରମପୁରୁଷ ଭଗବାନଙ୍କ ଚିନ୍ମୟ ଶକ୍ତି ମଧ୍ୟ ତିନି ଗୋଟି ସ୍ତରରେ ଆବିର୍ଭୂତ ହୁଏ, ଅନ୍ତରଙ୍ଗା, ତଟସ୍ଥା ଏବଂ ବହିରଙ୍ଗା। ଏ ସମସ୍ତେ ତାଙ୍କ ପ୍ରେମ ଭକ୍ତିରେ ନିଯୁକ୍ତ ଘଟନ୍ତି, ଅନ୍ତରଙ୍ଗା ଶକ୍ତି, ତଟସ୍ଥା ଶକ୍ତି ଏବଂ ବହିରଙ୍ଗା ଶକ୍ତି। ଷଡ଼ବିଧ ଐଶ୍ୱର୍ଯ୍ୟ ପ୍ରଭୁର ଚିତ୍ ଶକ୍ତି ବିଳାସ, ହେନ ଶକ୍ତି ନାହିଁ ମାନ ପରମ ସାହସ। ଶଙ୍କରାଚାର୍ଯ୍ୟ ଯେଉଁ ମାୟାବାଦୀକୁ ସ୍ଥାପନ କଲେ, ଭଗବାନଙ୍କର ଆଦେଶରେ କଲେ ସ୍ୱୟଂ ଶିବଜୀ, କିନ୍ତୁ ସେହି ସମୟରେ ଆବଶ୍ୟକତା ଥିଲା। କିନ୍ତୁ ଭଗବାନଙ୍କ ପ୍ରକୃତରେ ଷଡ଼ବିଧ ଐଶ୍ୱର୍ଯ୍ୟ ରହିଛି, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ, ସବୁକିଛି ମାନେ ଧନ ଐଶ୍ୱର୍ଯ୍ୟ, ସେ ସମୟ ବୀର୍ଯ୍ୟ କିଛି ଶକ୍ତି ରହିଛି, ଯଶ ସୌନ୍ଦର୍ଯ୍ୟ ଜ୍ଞାନ ଏବଂ ବୈରାଗ୍ୟ, ଏ ହେଉଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ ଭଗବାନ। ତେଣୁ ଇଏ ହେଉଛି ଭଗବାନଙ୍କର ଚିତ୍ ଶକ୍ତି। ହେନ ଶକ୍ତି ନାହିଁ ମାନ ପରମ ସାହସ, ତେଣୁ ସେ ବେଦର ଗୌଣ ତତ୍ତ୍ୱକୁ ପ୍ରକାଶ କରିଥିଲେ, ମୁଖ୍ୟ ତତ୍ତ୍ୱକୁ ପ୍ରକାଶ କରିନଥିଲେ, ସେ ସମୟରେ ଆବଶ୍ୟକତା ଥିଲା। ବର୍ତ୍ତମାନ ସମୟ ଆସିଗଲା ସେ ବିଷୟରେ ଆଲୋଚନା କରିବା ପାଇଁ। ତେଣୁ ମାୟାବାଦକୁ ଖଣ୍ଡନ କରିଛନ୍ତି ମହାପ୍ରଭୁ। ମାୟାଧୀଶ ମାୟାବଶ ଈଶ୍ୱରେ ଜୀବେ ଭେଦ, ହେନ ଜୀବ ଈଶ୍ୱର ସହ କହତ ଅଭେଦ। ଇଏ ହେଉଛି ଅଦ୍ୱୈତ ତତ୍ତ୍ୱ ଯେଉଁ କହୁଛନ୍ତି ଭଗବାନ ଆଉ ଜୀବ ଏକ ତତ୍ତ୍ୱ। ଭଗବାନ ହେଉଛନ୍ତି ମାୟାଧୀଶ, ମାୟାର ସେ ହେଉଛନ୍ତି ନିୟନ୍ତ୍ରଣକାରୀ, କଣ୍ଟ୍ରୋଲର, ଅଧୀଶ। ଏବଂ ଆମେ ଜୀବ ହେଉଛି ମାୟାବଶ, ଆମେ ମାୟାର ଅଧୀନରେ ରହିକିରି କିଭଳି ଭାବରେ କଷ୍ଟ ପାଉଛେ, ମାୟାର ଲାତ ଖାଉଛେ, ମାୟାର ଲାତ ଖାଉଛେ। ତେଣୁ ଇଏ ହେଉଛି ଈଶ୍ୱର ଜୀବଙ୍କର ଭେଦ ହେଉଛି ଏଇଟା। ହେନ ଜୀବ ଈଶ୍ୱର ସହ କହତ ଆବେଦ, ସେଇ ଜୀବକୁ ଈଶ୍ୱରଙ୍କ ସହିତ ଅଭେଦ ବୋଲି କହୁଛ, ଏଇଟା କେମିତି ହବ? ତେଣୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଦାସ ପର୍ଣ୍ଣା ସଦୁଦା ସଖାୟା ସମାନ ବୃକ୍ଷମ ପରିଶସ୍ୱଦା ଦେ, ଦୁଇଟି ଉପନିଷଦରେ ଶ୍ଳୋକଟି ଅଛନ୍ତି, ମୁଣ୍ଡକ ଏବଂ ସ୍ୱତଃସ୍ୱତର ଉପନିଷଦରେ ରହିଛି। ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି, ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳ ଖାଉଛି, ହଁ ମିଠା ଫଳ ଖାଇକିରି ଆନନ୍ଦରେ ହସୁଛି, କଷା ଫଳ ଖାଇକିରି ମୁଁ ବିବୃତ କରୁଛି, କିନ୍ତୁ ଆଉ ଗୋଟେ ପକ୍ଷୀ ଖାଲି ସାକ୍ଷୀ ରୂପେ ରହିଛି, ହଁ ସାକ୍ଷୀ ରୂପେ ରହିଛି। କେତେବେଳେ ସିଏ ତା ଏ ସଫା ସିଏ ତାଙ୍କର, ହଁ ତାଙ୍କର ଯଦି ଆଶ୍ରୟ ନେବ ତାହେଲେ ଭଗବତ ଧାମକୁ ଯିବା ପାଇଁ ଭଗବାନ ଅପେକ୍ଷା କରିଛନ୍ତି ନେଇକି ଯିବା ପାଇଁ ଭଗବତ ଧାମ। ତେଣୁ ଗୀତା ଶାସ୍ତ୍ରେ ଜୀବ ରୂପ ଶକ୍ତିକାରୀ ମାନେ ହେନ ଯିବେ ଭେଦ କର ଈଶ୍ୱରୀୟ ରସନେ, ହେନ ଯିବେ ଭେଦ କର ଈଶ୍ୱରୀୟ ରସନେ। ଭଗବତ ଗୀତାରେ ଜୀବକୁ ପରମପୁରୁଷ ଭଗବାନଙ୍କ ଅବସ୍ଥା ତଟସ୍ଥ ଶକ୍ତି ରୂପେ ପ୍ରତିପାଦିତ କରାଯାଇଛି, ତଥାପି ଆପଣ କହୁଛନ୍ତି ଯେ ଜୀବ ଭଗବାନଙ୍କର ସମ୍ପୂର୍ଣ୍ଣ ପୃଥକ ଅଟେ, ଏପଟେ କହିଲେ ସମାନ ପୁଣି ଏପଟେ ଭେଦ ହେବ। ଅଭେଦ ଅଭିନ୍ନ ଅଟନ୍ତି, ପୁଣି ଏଠି କହୁଛନ୍ତି ଭିନ୍ନ ଅଟନ୍ତି, ଭଗବାନଙ୍କର ସମ୍ପୂର୍ଣ୍ଣ ପୃଥକ ଅଟେ। ଶକ୍ତି ଶକ୍ତିମତ ଅଭେଦ, ଶକ୍ତି ଭଗବାନ ହେଉଛନ୍ତି ଶକ୍ତି, ଶକ୍ତିମତ ଶକ୍ତିମାନ ଆମେ ହେଉଛୁ ତାଙ୍କର ଶକ୍ତି, ତେଣୁ ଏହି ଦୃଷ୍ଟିରୁ ଭଗବାନ ସହିତ ଆମର ଭେଦ ନାହିଁ। ଏଇ ଦୁଇଟି ତତ୍ତ୍ୱ ଏଇ ଯାହାକୁ ମହାପ୍ରଭୁ ଦେଇଛନ୍ତି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଭଗବାନଙ୍କ ସହିତ ଆମର ଭେଦ ରହିଛି, ତେଣୁ ଭଗବାନ ଅଭେଦ ମଧ୍ୟ ରହିଛି। ଯେମିତି ଗୀତାରେ କହିଲେ, ଭୂମି ରାପ ନଳ ବାୟୁ ଖାଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗ ଭିନ୍ନା ପ୍ରକୃତିର ଅଷ୍ଟଧା ଅପରିୟତନ୍ୟା ପ୍ରକୃତି ବିଧିମି ପରା ଜୀବ ଭୂତା ମହାବାହୁ ଜୟଦଂ ଧ୍ୟାତ ଜଗତ। ଭଗବତ ସପ୍ତମ ଅଧ୍ୟାୟ 4-5 ଏଇ ଦୁଇଟି ଶ୍ଳୋକ ଅଛନ୍ତି। ଭଗବାନଙ୍କର ଏହି ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ 5 ମହାଭୂତ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର ଏ 3 ସୂକ୍ଷ୍ମ ତତ୍ତ୍ୱ, ଏ 8 ତତ୍ତ୍ୱ ଭଗବାନଙ୍କର ନିମ୍ନତର ଶକ୍ତି, ଭିନ୍ନ ପ୍ରକୃତିର ଅଷ୍ଟଧା ଇଏ ହେଉଛି ଅପରାଶକ୍ତି। ଆଉ ଜୀବ ହେଉଛନ୍ତି ଭଗବାନଙ୍କର ପରାଶକ୍ତି, ସେମାନେ ହେଉଛନ୍ତି ଉନ୍ନତତର ଶକ୍ତି ଭଗବାନଙ୍କର। ଜୀବଭୂତ ମହାବାହ ଜୟଦଂ ଧାର୍ଯ୍ୟ ଜଗତ, ତେଣୁ ଆମେ ଏଇ ବୁର୍ଲା ଏ ସ୍ଥାନକୁ ଆସିଛେ, ଏ ସ୍ଥାନକୁ ନ ଆସିଥିଲେ କେମିତି ରହିଥାନ୍ତା ଏ ସ୍ଥାନ, ହଁ ଏ ସ୍ଥାନକୁ ଆସିବାରୁ କେତେ ଡେଭଲପ୍ ହେଇଛି ଯାଇଛି ଆଜି, ହଁ ଏ ଉନ୍ନତ ଶକ୍ତି ଆମେ ଭଗବାନଙ୍କର, ଭୂତ ପ୍ରକୃତି ହେଉଛି ଭଗବାନଙ୍କ ନିତ୍ୟତର ଶକ୍ତି, ତେଣୁ ଏ ଉନ୍ନତ ଶକ୍ତି ନିତ୍ୟତର ଶକ୍ତିକୁ କଣ୍ଟ୍ରୋଲ କରୁଛି। ଈଶ୍ୱରର ଶ୍ରୀ ବିଗ୍ରହ ସଚିଦାନନ୍ଦାକାର ସେ ବିଗ୍ରହ କହ ସତ୍ୱ ଗୁଣେର ବିକାର, ଈଶ୍ୱରର ଭଗବାନ ବିଗ୍ରହ ହେଉଛି ସଚିଦାନନ୍ଦ ବିଗ୍ରହ, କିନ୍ତୁ ତାଙ୍କୁ ତୁମେ କହୁଛ ସତ୍ୱଗୁଣର ବିକାର ବୋଲି। ଶ୍ରୀ ବିଗ୍ରହ ଯେ ନା ମାନେ ସେଇ ତ ପାଷଣ୍ଡୀ ଅଦୃଶ୍ୟ ଅସ୍ପୃଶ୍ୟ ସେଇ ହୟ ଜମଦଣ୍ଡୀ, ଭଗବାନଙ୍କୁ ଯେ ମାନନ୍ତି ନାହିଁ ଭଗବାନଙ୍କର ବିଗ୍ରହକୁ ସେ ହେଉଛନ୍ତି ପାଷଣ୍ଡୀ, ସେ ତାଙ୍କୁ ଦେଖିବା କଥା ନୁହଁ, ତାଙ୍କୁ ସ୍ପର୍ଶ କରିବା କଥା ନୁହଁ, ସେ ଜମଦଣ୍ଡୀ ଜମ ତାଙ୍କୁ ଇଏ କରିବେ। ଭାଗବତ ଯେ ନା ମାନେ ସେ ସେମାନେ ଅଛନ୍ତି ଭାଗବତ ଜେନାମାନେ ସେ ଯବନ, ସେ ଯବନ ପ୍ରତି ଯୁଗ କଳି ଯୁଗରେ ଲୋକମାନେ, ତେଣୁ ସେ ଯବନ ତାଙ୍କ ପାଇଁ ଜମଙ୍କର ଦଣ୍ଡ ରହିଛି, କିନ୍ତୁ ସେମାନେ କହନ୍ତି କ'ଣ, ସେମାନେ ଆମକୁ କହନ୍ତି ଆମ କାଫେର, କାଫେର କାଫେର କହିଲେ ହେଉଛି ବହୁତ ମ୍ଲେଚ୍ଛ, ଆମେ ଯେମିତି କହୁଛୁ ମ୍ଲେଚ୍ଛ ଯବନ ତାଙ୍କୁ, ସେମାନେ ମଧ୍ୟ ଆମକୁ କହୁଛନ୍ତି ଯବନ ମାନେ ମ୍ଲେଚ୍ଛ କାଫେର, ହଁ କାଫେର, ତେଣୁ ତାଙ୍କ ପାଇଁ ଦଣ୍ଡ ରହିଛୁ ଏମାନେ ସେଭଳି ଭାବରେ କହନ୍ତି, ହଁ ଏଭଳି ଭାବରେ ତାଙ୍କର ଭାବନା। ଯାହା ହେଉ वेदना मानिया बोध है तो नास्तिक वेदाश्रय नास्तिक बाद बोध के अधिक बुद्ध धर्म को खंडन करेंगे तो तेणु बुद्ध धर्म कहीं स्थापित है ना वेदर दुआई दे कि लोक मैंने खाली पशु हत्या करुले तेणु भगवान बुद्ध रूप से आसे मिनिंदसि जज्ञा विदेह श्रुति जातम सदय हृदय दर्शित पशुघान ये सवेता बुद्ध शरीर जगदीश हे जय जगदीश हरे जय जगदीश हरे तो मैंने वेदर दाई देकरी खाली पशु हत्या करुले मुख्य उद्देश्य था मांस केमी खाए किंतु वेदर रही पशु बड़ी रही देखेरी पशु हत्या करने आरंभ करते यथेच्छ भाव इंडिस्क्रिमिनेटली नो डिस्क्रिमिनेशन सब पशु हत्या करमी गाधी की मत हत्या कर गोबध रही वेदर रही गोबेध गो गोमेध यज्ञ गोमेध यज्ञ रही यही कहीक गाई को हत्या करते तेणु यहाँ जो रहा तेणु भगवान आसिले बुद्ध रूप से आसिक वेद को निंदा कर देकरी यज्ञ को बंद करदे ये पशु हत्या बंद करने बुद्धदेव आसिले तेणु किंतु से कहले शून्यवाद भगवान कहीं ना सब शून्य तुम मत मान मोर कथा अनुसार कार्य कर ये हूँ परोक्षवाद परोक्ष भाव में बुद्धदेव हूँ भगवान ताको आम शरण गले भगवान को जीवा भागवत वर्णना कर समूह सुरद्विषा जो मैंने सुरद्विषा कहे जो देवता मान विरोधी असुर मान मोह करने भगवान आसिले बुद्धदेव रूप से बुद्ध नाम अंजना सुख टिकट से भविष्य ये कहीं कुकुर मान कौन भविष्य के जान तेणु जहाँ रामजी कृपा जदि आम रेलवे स्टेशन पाखे रही रेलवे जाइए पटे कि डिस्टर्बेंस होना कि कुकुर मान डिस्टर्बेंस कर आ गोटे कुकुर आसी जाइए फाइटिंग चलिए तू कहीं आस मो स्थान को तेणु ये जो रही भगवान बुद्धदेव ये सब भागवत वर्णना कर 5000 वर्ष तले वर्णना करविष्य काल क्या किकटेश भविष्य बुद्धदेव आसवे बर्तमान सरीगला बर्तमान ब्याक होगला बर्तमान अतीत हो गलाटा से भविष्य तेणु बुद्धदेव आसिक भाव में वेद को निंदा करी बुद्ध धर्म स्थापन कले तेणु से निर्वाण कहे शून्यवाद प्रचार कले कि वर्तमान समय आसीगला शंकराचार्य आसिले शंकराचार्य प्रचार कले कौन मायावाद भगवान ब्रह्म सत्य जगत मिथ्या यही भाव सब तत्व सब रही तत्व को आलोचना कर महाप्रभु वर्तमान समय आसीगला बोध जो शंकराचार्य मत को खंडन करने वर्तमान समय आसीगला जो विष्णु वैष्णव धर्म स्थापन हे हाइएस्ट फॉर्म रे वैष्णव वेदर जो मुख्य अर्थ को स्थापन करा कर वर्तमान समय आसीगला तेणु ये से कहते शिविरघ जो मानती ना से आसती जमदंड रही वेद ना वेद को मानले ना बुद्ध से प्रकृत नास्तिकवाद नास्तिकवाद से कितु सी बुद्धदेव हूँ भगवान बुद्धदेव हूँ भगवान वेद आश्रय नास्तिकवाद बौद्धिक अधिक कि वेद को आश्रय करी तुम जो नास्तिकवाद प्रचार कर भगवान रूप ना हाथ ना पा ना सब कौच यहीटा बुद्ध धर्म को आहरी अधिक हो गला तेणु जीवेर निष्ठार लगे सूत्र कहल व्यास मायावादी व्यास सुनिले हाय सर्वनाश तेणु महाप्रभु आसिक मायावाद को खंडन कले एवं प्रभुपाद मध्य से भाव में विस्तार कर महाप्रभु धारा को जो रही अचिंत भेदावध तत्व यू विस्तार कर सारा पृथ्वी को विस्तार करशेष शून्यवादी पाश्चात्य देश तारिणी ପାଶ୍ଚାତ୍ୟ ଦେଶ କହିଲେ ବହୁତ ପ୍ରକାର ପାପୀ ସବୁ ରହିଛନ୍ତି, ଯାହାକି ଭାଗବତ ମୃତ୍ୟୁସ୍ତମ୍ଭ ଚତୁର୍ଥ ଅଧ୍ୟାୟରେ ଏସବୁ ଦେଇଛନ୍ତି ସୁଖଦେବ ସ୍ୱାମୀ ମଙ୍ଗଳାଚରଣରେ କହିଛନ୍ତି। ବିଭିନ୍ନ ପ୍ରକାର ସବୁ ରହିଛନ୍ତି ପାଷଣ୍ଡି ବା ପାପୀ କ'ଣ ସେସବୁ କିରାତହୁଣାନ୍ଦ୍ର ପୁଲିନ୍ଦ କୁକସା ଆବିର ଶୁଭା ଜଗନ୍ନାଥାଦୟ ଜେନିଚ ପାପା ଜଦପା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୀ କହିବି ସେମାନେ। ଏମାନେ ସବୁ ବିଶ୍ୱର ପୃଥିବୀର ବିଭିନ୍ନ ସ୍ଥାନର ଲୋକମାନେ ପ୍ରଭୁପାଦ ମହାରାଜ କହିଛନ୍ତି ମହାଭାରତରେ, ଗ୍ରୀସ୍ ଟର୍କୀ ଚୀନ ତାପରେ ସବୁ କ'ଣ ମଙ୍ଗୋଲିଆ ଇତ୍ୟାଦି ସବୁ ସ୍ଥାନର ପାପୀମାନେ ସବୁ ପାପୀ ସବୁ ଥିଲେ ତାଙ୍କ ଭିତରେ। ଆଉ ଲିଷ୍ଟ କରିପାରିଲେ ନାହିଁ, ବିରାଟ ବଡ଼ ଲିଷ୍ଟ ରହିଛି। ମୁଖ୍ୟମାନଙ୍କୁ କହିକିରି କହିଲେ ଯେ ନିଜ ପାପା ଆହୁରି ବହୁତ ପାପୀ ଅଛନ୍ତି କେତେ ମୁଁ କହିବି, କିନ୍ତୁ ସେମାନେ ମଧ୍ୟ ପବିତ୍ର ହୋଇଯିବେ ଯଦି ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତର ସେମାନେ ଆଶ୍ରୟ ନେବେ। ଇଏ ହେଉଛି ଭଗବାନଙ୍କ ଶକ୍ତି, ପ୍ରଭୁପାଦ ମହାରାଜ ତାଙ୍କୁ ସବୁ ଉଦ୍ଧାର କଲେ। ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାହାର ନୁହେଁ, ତେଣୁ ଇଏ ବୈଷ୍ଣବ ଧର୍ମ ସ୍ଥାପନ କରିଛି। ଅଚିନ୍ତ୍ୟ ଭେଦାବେଦ ତତ୍ତ୍ୱ ଏସବୁ ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ମାୟାବାଦ ଭାଷା ଯଦି ଆମେ ଶୁଣିବା ସର୍ବନାଶ ହୋଇଯିବ। ଆମେ କହୁଥିଲୁ ସେଦିନ ଭଗବାନ ଆଚାର୍ଯ୍ୟଙ୍କ ପାଖରେ ଆସିଥିଲେ ସେ ଜଣେ ମାୟାବାଦୀ, ବହୁତ ସୁନ୍ଦର କଥା ଲାଗିବ, ବହୁତ ବଢ଼ିଆ ହେଇଛି, କିନ୍ତୁ ପ୍ରକୃତିରେ ଆମେ ସର୍ବନାଶ। ସେଥିପାଇଁ ମହାପ୍ରଭୁ ତ୍ୟାଗ କଲେ, ଛୋଟ ହରିଦାସ ଛୋଟ ହରିଦାସ ତାଙ୍କ ସଙ୍ଗ କରିଥିଲେ, ମହାପ୍ରଭୁ ତାଙ୍କୁ ତ୍ୟାଗ କରିଲେ। ମାୟାବାଦ ଭାଷ୍ୟ ବହୁତ ଖତରନାକ, ତେଣୁ ପରିଣାମ ବାଦ ବ୍ୟାସ ସୂତ୍ରର ସମ୍ମତ ଅଚିନ୍ତ୍ୟ ଶକ୍ତି ଈଶ୍ୱର ଜଗତ ରୂପେ ପରିଣତ। ଭଗବାନଙ୍କର ଏ ଯେଉଁ ପରିଣାମ ବାଦ ମାୟାବାଦ ଇଏ ହେଉଛି ଶଙ୍କରାଚାର୍ଯ୍ୟଙ୍କର, କିନ୍ତୁ ବ୍ୟାସ ସୂତ୍ର ଯେଉଁ ରହିଛି ସେ ହେଉଛି ପରିଣାମ ବାଦ ଭଗବାନଙ୍କଠାରୁ ଏସବୁ ଅଚିନ୍ତ୍ୟ ଶକ୍ତି ଈଶ୍ୱର ଜଗତ ରୂପେ ପରିଣତ। ଭଗବାନଙ୍କର ଶକ୍ତି ମାୟାବାଦ କହିବ କ'ଣ ନା, ଭଗବାନ ଯେଉଁ ଥିଲେ ସେ ପରିଣତ ହୋଇଗଲେ ଭୌତିକ ଘଟାକାଶ ପଟାକାଶ ଏଇଭଳି ଭାବରେ ତାଙ୍କର ସବୁ ରହିଛି, ତତ୍ତ୍ୱ ସବୁ ରହିଛି। ପରିଣତ ହୋଇଗଲେ ଗୋଟେ କାଗଜଟେ ଅଛି, ତାକୁ ଆମେ ଶହେ ଖଣ୍ଡ କରିଦେଲେ ଆଉ କାଗଜଟେ ରହିବ ନାହିଁ, ଏଇଭଳି ଭାବରେ ତାଙ୍କର ତତ୍ତ୍ୱ। କିନ୍ତୁ ଆମର ତତ୍ତ୍ୱ ହେଉଛି ଭଗବାନ ହେଉଛନ୍ତି ଅଚିନ୍ତ୍ୟ ଶକ୍ତି, ସେ ନିଜକୁ ବିସ୍ତାର କଲେ ମଧ୍ୟ ତାଙ୍କର ଯେଉଁ ସ୍ୱରୂପ ସେଇଭଳି ଭାବେ ରହେ। ନିଜକୁ ଏତେ ବିସ୍ତାର କରିଦେଲେ ତାଙ୍କ ସ୍ୱରୂପ ଚାଲିଗଲା ତା ନୁହଁ, ବାକ୍ଷୟ ହୋଇଗଲା ତା ନୁହଁ, ତାଙ୍କ ସ୍ୱରୂପରେ ସେ ପୂର୍ଣ୍ଣ ଭାବେ ରହିଛନ୍ତି। ଏ ହେଉଛି ପରିଣାମ ବାଦ। ଯେମିତି ଉଦାହରଣ, ମଣି ଯେଛି ଅବିକୃତେ ପ୍ରସବେ ହେମ ଭାର ଜଗତ ରୂପ ହଏ ଈଶ୍ୱର ତବୁ ଅବିକା। ଯେମିତି ଆମେ ଶୁଣୁଛେ ସାମନ୍ତଙ୍କ ମଣି ରହିଛି, ପ୍ରତିଦିନ 800 ସୁନା 77 କେଜି ସୁନା ସେ ଦେଉଥିଲା, କିନ୍ତୁ ସେ ମଣିଟା ନଷ୍ଟ ହେଇଯାଉନଥିଲା, ମଣିଟା ଘୋରି ହେଇକି ଛୋଟ ଛୋଟ ହେଇକରି ଆସ୍ତେ ଆସ୍ତେ ସରିଗଲେ ତା ନୁହଁ, ସବୁଦିନେ ସେ ଦେବ ଏବଂ ମଣି ଅଭିକୃତ ଭାବରେ ରହିବ, ତାର କିଛି ଅସୁବିଧା ହେବ ନାହିଁ। ଏ ଗୋଟେ ଉଦାହରଣ ରହିଛି, ଏ ପ୍ରାକୃତ ବସ୍ତୁ। ବ୍ୟାସ ଭ୍ରାନ୍ତ ବୋଲି ସେଇ ସୂତ୍ରେ ଦୋଷ ଦିଆ ବିବର୍ତ୍ତବାଦ ସ୍ଥାପିଆ ସେ କଳ୍ପନା କରିବା, ଏ ପରିଣାମବାଦକୁ ଖଣ୍ଡନ କରିକିରି ରହିଛନ୍ତି ଶଙ୍କରାଚାର୍ଯ୍ୟ, ବିବର୍ତ୍ତବାଦ ସ୍ଥାପନ କରିଥିଲେ। ସେ କହିଲେ ବ୍ୟାସ ଠିକ୍ ନୁହଁ ବୋଲି କହିକିରି ଏଇ ବିବର୍ତ୍ତ, କାରଣ ସେ ବେଦର ଗୌଣ ଅର୍ଥକୁ ପ୍ରକାଶ କରିଛନ୍ତି, ସେ ସମୟରେ ଆବଶ୍ୟକତା ଥିଲା। ତେଣୁ ଜୀବେର ଦେହେ ଆତ୍ମବୁଦ୍ଧି ସେଇ ମିଥ୍ୟା ହେବ, ଜଗତରେ ମିଥ୍ୟା ନହେଁ ନଶ୍ୱର ମାତ୍ର ହେବ। ତାଙ୍କର ଯେଉଁ ତତ୍ତ୍ୱ ରହିଛି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏଇଟା ଠିକ୍ ନୁହଁ, ବ୍ରହ୍ମ ସତ୍ୟ ଜଗତ ମଧ୍ୟ ସତ୍ୟ। ଜୀବେର ଦେହେ ଆତ୍ମବୁଦ୍ଧି ସେଇ ମିଥ୍ୟା ହେବ, ମିଥ୍ୟା କ'ଣ ନା ଆମେ ଯେଉଁ ଆମ ଶରୀରକୁ ଭାବୁଛେ ଆମେ ବୋଲି ନିଜେ ବୋଲି ସେଇଟା ହେଉଛି ମିଥ୍ୟା, କିନ୍ତୁ ଜଗତ ଯେ ମିଥ୍ୟା ନୁହେଁ ନଶ୍ୱର ମାତ୍ର ହେବ, କିନ୍ତୁ ଜଗତ ମିଥ୍ୟା ନୁହଁ, ଜଗତ ହେଉଛି ନଶ୍ୱର। ନଶ୍ୱର କହିଲେ କ୍ଷଣସ୍ଥାୟୀ, କିଛି କାଳ ପାଇଁ ରହିବ, ନଷ୍ଟ ହେଇଯିବ। ତେଣୁ ପ୍ରଣବେ ଯେ ମହାବାକ୍ୟ ଈଶ୍ୱରର ମୂର୍ତ୍ତି, ପ୍ରଣବେ ହୋଇଥାଏ ସର୍ବଭେଦ ଜଗତ ଉତ୍ପତ୍ତି। ଓଂ ଭଗବତ ଗୀତାରେ କହିଲେ ନା, ଓଂ ପ୍ରଣବ ସର୍ବଭେଦେଷୁ ଏବଂ ବେଦ୍ୟମ ପବିତ୍ର ଓଂକାର, ଓଂ ଓଂକାର ଯେଉଁ ରହିଛି ସବୁ ବେଦର ସାର ରହିଛି ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ଅକ୍ଷରରେ ପ୍ରଣବ ସର୍ବଭେଦେଷୁ। ପ୍ରଣବେଦ ଯେଇ ଅର୍ଥ ଗାୟତ୍ରୀ ହଏ ସେଇ ଅର୍ଥ ବିବଲିଆ ଚତୁଶ୍ରୋତି ଭାଗବତ କହେ, ପ୍ରଣବର ଯେଉଁ ଅର୍ଥ ରହିଛି ତାକୁ ଯଦି ବିସ୍ତାର କରାଯିବ ସେ ଗାୟତ୍ରୀ ଓଂ ଭୋର୍ଭୁଦେବଚୋଦୟା ଇଏ ହେଉଛି ଗାୟତ୍ରୀ ଆର ବିସ୍ତାର ହେଉଛି ତତ୍ସୁଖୀ ଭାଗବତ ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35 ଏ ଚାରୋଟି ଶ୍ଳୋକରେ କୁହାଯାଇଛି ମନେ ଅଛି କ'ଣ କ'ଣ ମୂଳ ଭାଗବତ ସେ ଭଗବାନ କହିଲେ ବ୍ରହ୍ମାଣ୍ଡ ଏଇଟା ଜାଣିବା କଥା ଭାଗବତ ମୂଳ ଭାଗବତ ଅହମେବାଶ୍ରମେବାଗ୍ରେ ନାନ୍ୟଜତ ସତ୍ସତ୍ପରମ କଷ୍ଟାଧମ ଯଦତଚ ଯୋଉ ବଶିଷ୍ୟତ ସୁସ୍ମିନହମ ମୃତୀର୍ଥଂ ଯତ୍ ପ୍ରତିହେତ ନ ପ୍ରତିହେତ ଚାତ୍ମନି ତଦ୍ବିଦ୍ୟା ଆତ୍ମନ ମାୟାଂ ଯଥା ଭାସୁ ଯଥା ତମ ଯଥା ମହାନ୍ତି ଭୂତାନି ଭୂତେ ସୁଜା ବୁଜସ୍ୱନ ପ୍ରବିଷ୍ଟାନି ଅପ୍ରବିଷ୍ଟାନି ତଥା ତେଷୁ ନ ତେଷୁ ହମ ଏତାବଦେବ ଜିଜ୍ଞାସନ ତତ୍ତ୍ୱ ଜିଜ୍ଞାସନାତ୍ମନା ଅନ୍ୱୟ ବ୍ୟତିର କାବ୍ୟମ ଯତ୍ସାତ୍ ସର୍ବତ୍ର ସର୍ବଦା ଏଇ ଚାରୋଟି ଶ୍ଳୋକ ପଠାଇବ ତେଣୁ ଏଇ ଚାରୋଟି ଶ୍ଳୋକରେ ପ୍ରଭୁ କେଉଁ ଜାଗାରେ ମୁଁ ଆପଣଙ୍କର ଭାଗବତ ଦ୍ୱିତୀୟ ସ୍କନ୍ଦ ନବମ ପଢ଼ିଲେ ଦେଖିବେ ଏଇ ଚାରୋଟି ଶ୍ଳୋକ ରହିଛି ଏ ଚତୁଶ୍ରୁତି ଭାଗବତ ଏଇ ଚାରୋଟି ଶ୍ଳୋକର ବହୁତ ଅର୍ଥ ରହିଛି ସବୁ ଭାଗବତ ଏଇ ଚାରୋଟି ଭଗବାନ ପ୍ରଥମେ ଯେଉଁ ଜ୍ଞାନ ଦେଲେ ଅର୍ଜୁନ ବ୍ରହ୍ମାଙ୍କୁ ଏଇ ଚାରୋଟି ଶ୍ଳୋକରେ ତାଙ୍କୁ ବିଶ୍ୱର ପ୍ରଥମେ ଇଞ୍ଜିନିୟର କରିଦେଲେ ପ୍ରଭୁପାଦ ମହାରାଜ କହନ୍ତି ଏଭଳି ସୃଷ୍ଟି କରୁଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଜାଣିପାରୁନାହାନ୍ତି ତାର ଫର୍ମୁଲାଟା କେମିତି ବ୍ଲଡ଼ ତିଆରି ହେଉଛି କେମିତି କିଡ଼ନୀ ତିଆରି ହେଉଛି କେମିତି ଚକ୍ଷୁ ତିଆରି ହେଉଛି କେମିତି କର୍ଣ୍ଣ ତିଆରି ହେଉଛି ବୈଜ୍ଞାନିକ ମାନେ ଜାଣିପାରୁନାହାନ୍ତି ଗବେଷଣା କରି ଚାଲିଛନ୍ତି କରିପାରୁନାହାନ୍ତି ଏଇ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ରହିଛି ତାକୁ ବିସ୍ତାର କରାଯାଇଛି 18,000 ଶ୍ଳୋକରେ ବ୍ୟାସଦେବ ତାକୁ ବିସ୍ତାର କଲେ ତେଣୁ ସବୁକିଛି ଜ୍ଞାନର ସବୁକିଛି ଭାଗବତ ଯେଉଁ ରହିଛନ୍ତି ବା ସବୁକିଛି ଜ୍ଞାନ ଗୋଟିଏ ଶ୍ଳୋକ ଗୋଟିଏ ଅକ୍ଷର ସେ ହେଉଛି ଓଙ୍କାର ତେଣୁ ଏଇ ମହାବାକ୍ୟ ପ୍ରଣବ ଯେ ମହାବାକ୍ୟ ଈଶ୍ୱରର ମୂର୍ତ୍ତି ଭଗବାନଙ୍କର ମୂର୍ତ୍ତି ଭଗବାନଙ୍କ ରିପ୍ରେଜେଣ୍ଟେସନ ପ୍ରଣବ ପ୍ରଣବକୁ ଭଗବାନଙ୍କୁ ରିପ୍ରେଜେଣ୍ଟ କରୁଥିବା ପ୍ରକାଶ କରୁଛି କିନ୍ତୁ ପ୍ରଣବ ହେତେ ସର୍ବବେଦ ଜଗତ ଉତ୍ପତ୍ତି ପ୍ରଣବରେ ସର୍ବବେଦ ମଧ୍ୟ ସେଇଥିରୁ ଆସିଛି ଓଙ୍କା ଓଂ ନମୋ ଭଗବତେ ବାସୁଦେବା ଏଇଟା ପ୍ରଥମ ଇଏ ପ୍ରଥମେ ଭଗବାନ ପ୍ରଣାମ ଓଂ ରହିଛି ଏବଂ ସେହି ଶବ୍ଦରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି ତପ ଏଇ ଶବ୍ଦ କରିଥିଲେ ଭଗବାନ ତାଙ୍କୁ ମାନେ ତା ପୂର୍ବରୁ ଏଇଟା ତପ ତ ବ୍ରହ୍ମାଙ୍କୁ କହିଥିଲେ ତା ପୂର୍ବରୁ ଭଗବାନ ଯେତେବେଳେ ଚାହିଁଲେ ଜଗତ ସୃଷ୍ଟି କରିବା ପାଇଁ ଏ ଶବ୍ଦରୁ ଆସିଗଲା ଶବ୍ଦରୁ ଆକାଶ ଶବ୍ଦ କ୍ଷେ ଆକାଶରୁ ସେ ଶବ୍ଦ ଏଇଭଳି ଭାବରେ ସବୁ ସୃଷ୍ଟି ହେଇଛି ଭୌତିକ ଜଗତ ତେଣୁ ତତ୍ତ୍ୱମସି ଜୀବ ହେତୁ ପ୍ରାଦେଶିକ ବାକ୍ୟ ପ୍ରଣବ ନାମାନେ ତାରେ କହ ମହାବାକ୍ୟ ତତ୍ତ୍ୱମସି ଗୋଟେ ରହିଛି ବେଦରେ ବା ବେଦାନ୍ତ ସୂତ୍ରରେ ତତ୍ତ୍ୱମସି ସେମାନେ କହନ୍ତି ତାର ଅର୍ଥ ହେଉଛି ତତ୍ କହିଲେ ସିଏ ତ୍ୱମ୍ ଅସି ସିଏ ହେଉଛି ତମେ ତତ୍ତ୍ୱମସି ସିଏ ଭଗବାନ ଅଛନ୍ତି ତମେ ତତ୍ତ୍ୱମସି ଏଇଭଳି ଭାବରେ ସେ କହନ୍ତି ହେଉଛି ଇଏ ଗୋଟେ ପ୍ରାଦେଶିକ ବାକ୍ୟ ଆଂଶିକ ବାକ୍ୟ ପୂର୍ଣ୍ଣ ବ୍ୟାକରଣ ନୁହଁ ଏ ମହାବାକ୍ୟ ନୁହଁ କିନ୍ତୁ ସେ କହିଲେ ଏଇଟା ହେଉଛି ଶ୍ରେଷ୍ଠ ବାକ୍ୟ ସେ ଶଙ୍କରାଚାର୍ଯ୍ୟ କହିଲେ ତେଣୁ ଏଇ ମତେ କଳ୍ପିତ ଭାଷ୍ୟ ସତଦୋଷ ଦିଲ ଭଟ୍ଟାଚାର୍ଯ୍ୟ ପୂର୍ବ ପକ୍ଷ ଅପାର କରିଲ ଏଇଭଳି ଭାବରେ ଯେତେ ସବୁ ଦେଲେ ଦୋଷ ବାହାର କଲେ ଭଟ୍ଟାଚାର୍ଯ୍ୟ ତାଙ୍କର ମଧ୍ୟ ବହୁତ ଜ୍ଞାନ ଅଛି ସିଏ ମଧ୍ୟ ତାକୁ ଖଣ୍ଡନ କଲେ ତର୍କ ତାର୍କିକ ନା ସବୁ ଖଣ୍ଡନ କରିବେ ଖଣ୍ଡ ଭଗବତ ଗୀତାରେ ଭଗବାନ କହିଲେ ବେଦ ପ୍ରବଦତାମ ବାଦ ପ୍ରବଦତାମ ବିଭିନ୍ନ ପ୍ରକାର ବାଦ କ'ଣ ସବୁ ରହିଛି ବିତଣ୍ଡା ଯୁକ୍ତି ଫୁକ୍ତି ବିଭିନ୍ନ ପ୍ରକାର ରହିଛି କିନ୍ତୁ ତା ଦେହରେ ଭଗବାନ କହିଲେ ବାଦ ପ୍ରବଦତାମ ମୁଁ ହେଉଛି ସିଦ୍ଧାନ୍ତ ସେ ବାଦ ସେଇଟା କୁହାଯାଏ ତେଣୁ ଯୁକ୍ତି ମାଧ୍ୟମରେ ମଧ୍ୟ ଆମେ ଭଗବାନ ସ୍ଥାପନ କରିପାରିବା ଯେମିତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯୁକ୍ତି କରି ସବୁ ଖଣ୍ଡନ କରୁଥିଲେ ପୁଣି ତାକୁ ସ୍ଥାପନ କରୁଥିଲେ ତାଙ୍କର ଯେଉଁମାନେ ସିନିୟର ଅଛନ୍ତି ତାଙ୍କ ପାଖରେ ସବୁ ଯୁକ୍ତି କରି ଖଣ୍ଡନ କରିବେ ପୁଣି ତାକୁ ସ୍ଥାପନ କରିବେ ସେ କଥାକୁ ସ୍ଥାପନ କରିବେ ବାଦ ପ୍ରବଦତା ନୁହଁ ବାଦ ମଧ୍ୟ ଭଗବାନଙ୍କର ବିଭୂତି ବାଦ ମାଧ୍ୟମରେ ମଧ୍ୟ ଆମେ ଭଗବାନଙ୍କୁ ସ୍ଥାପନ କରିପାରିବା କିନ୍ତୁ ଯାହା ହଉ ଏଇ ମତ ଯେଉଁ ଭଟ୍ଟାଚାର୍ଯ୍ୟ ସବୁ ପ୍ରକାର ଖଣ୍ଡନ କରିବା ପାଇଁ ଆରମ୍ଭ କଲେ ତାଙ୍କର ବହୁତ ଜ୍ଞାନ ଅଛି ସବୁ ଶାସ୍ତ୍ର ଜ୍ଞାନ ଜାଣିଛନ୍ତି ଖଣ୍ଡନ କଲେ ବିତଣ୍ଡା ଛଳ ନିଗ୍ରହ ଆଦି ଅନେକ ଉଠାଇଲ ସବୁ ଖଣ୍ଡି ପ୍ରଭୁ ନିଜ ମତ ଯେ ସ୍ଥାପିଲ ଭଗବାନ ପାଖରେ କ'ଣ କାମ କରିବ କିଛି ବିତଣ୍ଡା ବିତଣ୍ଡା ଗୋଟେ ରହିଛି, ବିତଣ୍ଡା କହିଲେ ସେ କିଛି ମାନିବ ନାହିଁ, ମୋ ମତ ଠିକ୍, ଏଇଭଳି ଭାବରେ ସେ କିଛି ଶୁଣିବ ନାହିଁ, ଜବରଦସ୍ତ ବିତଣ୍ଡା ଏଇଭଳି ଭାବରେ ବ୍ୟକ୍ତି ଶୋଷଣ କରି ତାର ଅର୍ଥ ହେଉଛି କ'ଣ ନା, ତର୍କରେ ଭାଗ ନେଉଥିବା ବ୍ୟକ୍ତି ପ୍ରଧାନ ଆଲୋଚ୍ୟ ବିଷୟକୁ ସ୍ପର୍ଶ ନ କରି କିମ୍ବା ନିଜର ବକ୍ତବ୍ୟକୁ ପ୍ରତିଷ୍ଠା ନ କରି କେବଳ ବିରୋଧୀ ପକ୍ଷରେ ଯୁକ୍ତିକୁ ଖଣ୍ଡନ କରିବାକୁ ଚେଷ୍ଟା କରେ, ଇଏ ହେଉଛି ବିତଣ୍ଡା ନା। ଯେତେବେଳେ ଜଣେ ପ୍ରତ୍ୟକ୍ଷ ଅର୍ଥକୁ ସ୍ପର୍ଶ ନ କରି ଭୁଲ ଅର୍ଥ କରି ଦୃଷ୍ଟିକୁ ଅନ୍ୟ ଦିଗରେ ନେଇଯିବାକୁ ଚେଷ୍ଟା କରେ, ସେତେବେଳେ ସେ ଛଳ ପ୍ରୟୋଗ କରିବାକୁ କୁହାଯାଏ, ସେଇଟା ହେଉଛି ଛଳ। ଗୋଟେ ଛଳ ଧର୍ମ ମଧ୍ୟ ରହିଛି, ଛଳ ଧର୍ମ ଭାଗବତ ସପ୍ତମ ସ୍କନ୍ଧ ପନ୍ଦର ଅଧ୍ୟାୟରେ କୁହାଯାଇଛି, ଛଳ ଧର୍ମ ରହିଛି, ଛଳନ କରିକି ଏଇଟା ଗୋଟେ ଧର୍ମ ବୋଲି ସ୍ଥାପନ କରାଯାଉଛି। ଆଉ ନିଗ୍ରହ ଶବ୍ଦ ମଧ୍ୟ ସବୁବେଳେ ବିରୋଧୀ ପକ୍ଷର ଯୁକ୍ତିକୁ ଖଣ୍ଡନ କରିବାର ଚେଷ୍ଟା ବି ବୁଝାଏ, ସବୁବେଳେ ଯୁକ୍ତି କରେ, ଯାହା କହିବ କଂଗ୍ରେସ ପାର୍ଟି ଯାହା କହିବ ବିଜେପି ତାକୁ ଖଣ୍ଡନ କରିବ, ଇଏ ହେଉଛି ଏଇଭଳି ଭାବେ ବିତଣ୍ଡା ଛଳ ନିଗ୍ରହ ଏଇସବୁ କହିକିରି ସର୍ବଭଟ୍ଟାଚାର୍ଯ୍ୟ ସେତେବେଳେ ପର୍ଯ୍ୟନ୍ତ ଜାଣିନାହାନ୍ତି ଭଗବାନ ବୋଲି, ତାପରେ ଜାଣିଲେ ଭଗବାନ ବୋଲି, ତାଙ୍କର ବହୁତ ଭାଗ୍ୟ ସିଏ ତାଙ୍କର ଆସିଥିଲେ, ସିଏ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି, ଏଇ ମାଧ୍ୟମରେ ଆମେ ମଧ୍ୟ ମହାପ୍ରଭୁଙ୍କ ସଙ୍ଗ କରୁଛୁ। ମହାପ୍ରଭୁ ଆମର ତ କମ୍ ଭାଗ୍ୟ ନୁହଁ, ଯେଉଁ ଭାଗ୍ୟ ସର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କ ସହ ଯୁକ୍ତି କରି କରୁଥିଲେ ପାଇଲେ, ଆମେ ସେଇ ଯୁକ୍ତିକୁ ବର୍ତ୍ତମାନ ପାଠ କରିକିରି ସେ ଶ୍ରବଣ କରିକିରି କୀର୍ତ୍ତନ କରିକି ସେଇଟା ସେଇ ଭାଗ୍ୟ ଆମେ ପ୍ରାପ୍ତ ହେଉଛେ। ତେଣୁ ଏଇଭଳି ଭାବରେ ଭଗବାନ ସବୁକିଛି ଖଣ୍ଡନ କଲେ, ଭଗବାନ ପାଖରେ କିଏ ବା ଇଏ କରିପାରିବ, ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ, ଭଗବାନ ଭକ୍ତ ହିଁ କେବଳ ତାଙ୍କୁ ଜିତିବ, ଅନ୍ୟମାନେ କେହି ଜିତିପାରିବେ ନାହିଁ ଭଗବାନଙ୍କୁ। ଭକ୍ତ ଜିତିଯିବ ଅର୍ଥ ନୁହଁ ଯେ ପ୍ରକୃତରେ ତାଙ୍କୁ ତାଙ୍କର ଉପରେ ହେଇଗଲେ, କିନ୍ତୁ ଭଗବାନ ନିଜର ଭକ୍ତ ବଶ୍ୟତା ପ୍ରକାଶ କରନ୍ତି, ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ, ଅସମର୍ଥ ତତ୍ତ୍ୱ ସେ, ଆଉ ତାଙ୍କର ଉର୍ଦ୍ଧ କଥା କ'ଣ କହିବା, ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ଅସମର୍ଥ ତତ୍ତ୍ୱ ସେ। ତେଣୁ ଏହିଭଳି ଭାବରେ ଆଲୋଚନା କରିକିରି କହିଲେ, ଭଗବାନ ସମ୍ବନ୍ଧ ଭକ୍ତି ଅଭିଧେୟ ପ୍ରେମ ପ୍ରୟୋଜନ ବେଦ ତିନି ବସ୍ତୁ କହେ, ବେଦରେ ଏଇ ତିନୋଟି ହେଉଛି ମୁଖ୍ୟ। ଜ୍ଞାନୀମାନେ କହନ୍ତି କ'ଣ ନା, ବେଦରେ ତିନୋଟି ତତ୍ତ୍ୱ ରହିଛି ଯେ, ସେ ତିନୋଟି ତତ୍ତ୍ୱ ହେଉଛି କ'ଣ ନା, ବ୍ରହ୍ମ ଆଉ ଅଭିଧେୟ ହେଉଛି ଜ୍ଞାନ, ପରମ ପ୍ରୟୋଜନ ହେଉଛି ବ୍ରହ୍ମ, ଅଭିଧେୟ ହେଉଛି ଜ୍ଞାନ, ଏବଂ ସମ୍ବନ୍ଧ ହେଉଛି ବ୍ରହ୍ମଙ୍କ ସହିତ ସମ୍ବନ୍ଧ, ଏତିକି ଏଇଟା ସେମାନେ କହନ୍ତି, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। କିନ୍ତୁ ଭଗବାନ ମହାପ୍ରଭୁ କହିଲେ, ଭଗବାନ ହେଉଛନ୍ତି ସମ୍ବନ୍ଧ, ଆମର ସମ୍ବନ୍ଧ ବ୍ରହ୍ମ ନୁହଁ, ଆମର ସମ୍ବନ୍ଧ ହେଉଛି ଭଗବାନ, ମମି ମାଂସ ଜୀବ ଲୋକ ଜୀବ ବହୁତ ସନାତନ, ଆମେ ଭଗବାନଙ୍କର ସବୁବେଳେ ସବୁବେଳେ ପାଇଁ ଅଂଶ, ଏମିତି ନୁହଁ ଆମେ କିଛି ବର୍ଷ ତଳେ ହେଇଗଲେ ତାପରେ ପୁଣି ଚାଲି ଭଗବାନ ସହିତ ଆଉ କଟିଯିବା ନା, ସବୁବେଳେ ପାଇଁ ସନାତନ ଭାବରେ ଭଗବାନଙ୍କର ଅଂଶ, ତେଣୁ ଭଗବାନ ସହିତ ଆମର ସମ୍ବନ୍ଧ ରହିଛି, ଏଇ ସମ୍ବନ୍ଧ ତତ୍ତ୍ୱଟିକୁ ବୁଝିବା ପାଇ ବୁଝିବାର ଅଛି। ସମ୍ବନ୍ଧ ତତ୍ତ୍ୱ କେମିତି ଜାଣିବା, ତାର ଉପାୟ ହେଉଛି ଭକ୍ତି, ଭକ୍ତି ମାଧ୍ୟମରେ ଆମେ ଭଗବାନ ସହିତ ସମ୍ବନ୍ଧ ସ୍ଥାପନ କରିବା, ଆସ୍ତେ ଆସ୍ତେ ସେ ସମ୍ବନ୍ଧ ଆମେ ଜାଣିବା, ଏଇଟା ହେଉଛି ପ୍ରକୃତ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି। ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, କ'ଣ କ'ଣ, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏ ହେଉଛି ପାଞ୍ଚଟି ମୁଖ୍ୟ ସମ୍ବନ୍ଧ, ଆଉ ସାତଟି ମଧ୍ୟ ରହିଛି, କିନ୍ତୁ ଏଇ ପାଞ୍ଚଟି ମୁଖ୍ୟ ସମ୍ବନ୍ଧ ରହିଛି। ଏହିଭଳି ଭାବରେ ଭଗବାନଙ୍କ ଭକ୍ତମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୁଅନ୍ତି, ସମ୍ବନ୍ଧିତ ହୁଅନ୍ତି, ଭଗବାନ ସହିତ ସମ୍ବନ୍ଧିତ ନହେଲେ ଆମେ ଭୌତିକ ଜଗତ ସହିତ ସମ୍ବନ୍ଧ ସ୍ଥାପନ କରିବା, ବା ଯେଉଁମାନେ ଜ୍ଞାନୀମାନେ ସେମାନେ ବ୍ରହ୍ମଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବେ, ବା ଯେଉଁମାନେ ଅଷ୍ଟାଙ୍ଗ ଯୋଗୀ ସେମାନେ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବେ, କିନ୍ତୁ ଭକ୍ତ ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବ। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ସମ୍ବନ୍ଧ, ଆଉ ଗୋଟେ ହେଉଛି ଅଭିଧେୟ, ସେଇଟା ହେଉଛି ଭକ୍ତି, ଭକ୍ତି ହେଉଛି ଅଭିଧେୟ, ଭଗବାନ ସହିତ କେମିତି ସମ୍ବନ୍ଧିତ ହେବା, ଭାବର ଆଦାନ ପ୍ରଦାନ ଭକ୍ତି, ଋଷିକେଣ ଋଷିକେଶ ସେବନ ଭକ୍ତିର ଉଚ୍ଚତେ, ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟଙ୍କ ପ୍ରଭୁଙ୍କ ସହିତ ଯଦି ଆମେ ସେବା କରିବା ସେଇଟା ହେଉଛି ଭକ୍ତି, ଇଏ ହେଉଛି ଅଭିଧେୟ ଭକ୍ତି। ଏବଂ ପ୍ରେମ ପ୍ରୟୋଜନ, ପ୍ରୟୋଜନ ବସ୍ତୁ ହେଉଛି ପ୍ରେମ, ପ୍ରେମ ନ ଯେଉଁ ରହି ଚାରି ପୁରୁଷାର୍ଥ, ଏଇଟା ଆମର ପ୍ରୟୋଜନ ନୁହଁ, ଧର୍ମ ଅର୍ଥ କାମ ମୁଖ୍ୟ, ଇଏ ଆମର ପ୍ରୟୋଜନ ନୁହଁ, ତେଣୁ ଏ ପଞ୍ଚମ ପଞ୍ଚମ ପୁରୁଷାର୍ଥ ହେଉଛି କୃଷ୍ଣ ଭକ୍ତି ବା କୃଷ୍ଣ ପ୍ରେମ, ପଞ୍ଚମ ପୁରୁଷାର୍ଥ। ତେଣୁ ଇଏ ଯେଉଁ ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରୋଟି ଯେଉଁ ରହିଛି ଏଇଟା ହେଉଛି ଛଳ ଧର୍ମ, ଏଇଟା ହେଉଛି କୈତବ ଧର୍ମ। ଭଗବାନ ଯେତେବେଳେ ଆସନ୍ତି ସେ ପ୍ରକୃତ ଧର୍ମକୁ ସ୍ଥାପନ କରନ୍ତି। କ'ଣ ପ୍ରକୃତ ଧର୍ମ? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ପ୍ରକୃତ ଧର୍ମ ଭଗବାନ କହିଲେ ଅଷ୍ଟାଦଶ ଅଧ୍ୟାୟରେ 65 ନା କେତେ 66 ଶ୍ଳୋକରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ସବୁ ଧର୍ମ ତ୍ୟାଗ କର, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ସର୍ବଧର୍ମ ତ୍ୟାଗ କରିକି ଅଧର୍ମ ଧର୍ମ ଗ୍ରହଣ କରିବା ପାଇଁ କହିନାହାନ୍ତି। ମା ଏକଂ ଶରଣଂ ବ୍ରଜ, ଏକମାତ୍ର ଭଗବାନଙ୍କ ଶରଣରେ ଯିବା। ତାହେଲେ ଅନ୍ୟ ଯେଉଁ ସବୁ ଧର୍ମ କାମ ତ୍ୟାଗ କରିଦେଲେ ତାହେଲେ ପାପ ହେଇଯିବ ନା? ନା, କିଛି ଅସୁବିଧା ନାହିଁ। ଅହଂ ତ୍ୱାଂ ସର୍ବ ପାପ ବିମୁକ୍ତ ସାହି ମାଚୁତ, ମୁଁ ତୁମକୁ ସବୁ ପ୍ରକାର ପାପରୁ ଉଦ୍ଧାର କରିବି, ମୋକ୍ଷ ସାମି। ତଥାପି ଅର୍ଜୁନ ଚିନ୍ତା କରୁଛନ୍ତି ମୁଁ ଯିବି ନା ନାହିଁ, ଯିବି ନା ନାହିଁ, ଯିବି ନା ନାହିଁ। ଭଗବାନଙ୍କୁ ମା ଆସୁଛ, ସୂଚନା କର ନା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଇଏ ହେଉଛି ଇଏ ପ୍ରକୃତ ଧର୍ମ ଭଗବାନ ସ୍ଥାପନ କଲେ। ତେଣୁ ଭଗବତ ଗୀତା ଯେଉଁଠି ଶେଷ ହେଇଛି ଭାଗବତ ସେଇଠୁ ଆରମ୍ଭ ହେଇଛନ୍ତି। ଭଗବାନ ଭାଗବତ ଆରମ୍ଭରେ କୁହାଗଲା ଧର୍ମ ପ୍ରୋଜିତ କୈତବୋତ୍ର, ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି। କୈତବ ଶବ୍ଦରେ ଶ୍ରୀଧର ସ୍ୱାମୀ କହୁଛନ୍ତି ପ୍ରଶବ୍ଦେଣ ମୋକ୍ଷ ପର୍ଯ୍ୟନ୍ତ ନିରସ୍ତମ ପ୍ରୋଜିତ, ଯେମିତି ଝାଡୁ ଦେଇକି ଆମେ ସଫା କରୁଛୁ ସେଇଭଳି ଭାବରେ ମୋକ୍ଷକୁ ମଧ୍ୟ ବାଦ ଦିଆଯାଇଛି ଭାଗବତମରେ। ତେଣୁ ଇଏ ହେଉଛି ଗ୍ରାଜୁଏସନ୍ ଷ୍ଟଡି, କିନ୍ତୁ ଚୈତନ୍ୟ ଚରିତ୍ରାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି, ଏ ଆହୁରି ଉନ୍ନତ ସ୍ତରର କଥା। ଭାଗବତରେ ରାଧାରାଣୀଙ୍କ ନାମ ନିଆଯାଇ ନାହିଁ, ରାଧାରାଣୀଙ୍କ ନାମ ନିଆଯାଇ ନାହିଁ, କିନ୍ତୁ ଚୈତନ୍ୟ ଚରିତ୍ରାମୃତରେ ରାଧାରାଣୀଙ୍କ ବିଷୟରେ ଆଲୋଚନା, ରାଧା ଭାବ ଅଙ୍ଗୀ କରି ତିନ କ'ଣ ରାଧା ଭାବ ଅଙ୍ଗୀ କରି ସଚୀ ମାତା ଗର୍ଭରେ ଆସି ଆଶ୍ରୟ ନେଲେ। ମହାପ୍ରଭୁ ରାଧାଙ୍କ ବିଷୟରେ ସବୁ କହିଲେ, ସୂଚନା ଦେଲେ, ଯଦି ଗୌର ନା ହୋଇତ ତେବେ କିଏ ହୋଇତ କିଏ ମୋତେ ଜାଣିଥାନ୍ତେ, ରାଧାର ମହିମା କିଏ ପ୍ରକାଶ କରିଥାନ୍ତେ। ଯଦି ମହାପ୍ରଭୁ ଆସିନଥାନ୍ତେ ରାଧାରାଣୀ ଇଏ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଚୈତନ୍ୟ ଚରିତ୍ରାମୃତ, ରାଧା ରାଧା ବୋଲି କ୍ରନ୍ଦନ କଲେ ଭଗବାନ, ତାହା ବୁଝେ ଭକତ ସମାଜ। ଶ୍ରୀ ଅଧିକାର ପ୍ରାଣପତି କିଭାବେ କାନ୍ଦ ହୋଇନୀତି ତାହା ବୁଝେ ଭକତ ସମାଜ, ଭକତ ସମାଜ ବୁଝିବେ, ଅନ୍ୟମାନେ କିଏ ବୁଝିପାରିବେ ନାହିଁ ମହାପ୍ରଭୁଙ୍କୁ। ତେଣୁ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଏଇଟା। ତେଣୁ ଏଇଭଳି ଭାବରେ ଆଲୋଚନା କରିକି ପ୍ରେମ ପେଦରେ ତିନି ବସ୍ତୁ ରହିଛି, ଆର ଯେ ଯେ କିଛି କହେ ସକଳ ହି କଳ୍ପନା, ସ୍ୱତ ପ୍ରମାଣ ବେଦ ବାକ୍ୟ କଳ୍ପନା କଳ୍ପେନ ଲକ୍ଷଣ। ତେଣୁ ଆଉ ଯାହା ସବୁ ରହିଛି ସବୁ କ'ଣ ଲକ୍ଷଣ କହିଲେ କ'ଣ ଗୌଣ ଗୌଣ ଅର୍ଥ ସବୁ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଗୋଟେ ମୁଖ୍ୟ ଅର୍ଥ ରହିଛି ଆଉ ବିଭିନ୍ନ ପ୍ରକାର ଗୌଣ ସବୁ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ଅର୍ଥଟାକୁ ଆମେ ବୁଝିବାକୁ ପଡ଼ିବ ମୁଖ୍ୟ ଅର୍ଥଟା କ'ଣ। ଯେମିତି ଇନ୍ଦ୍ର ଭଗବାନ ଗାଳିଦେଲେ ବାଚାଳଂ ବାଳି ସଂସ୍ଥାବ୍ଦମ ଅଜ୍ଞମ ପଣ୍ଡିତ ମାନିନ କୃଷ୍ଣ ମର୍ତ୍ତମ ଉପାସିତ ଗୋପାମେ ଚକ୍ରର ପ୍ରିୟ, ଯେଉଁ ଗୋବର୍ଦ୍ଧନ ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ଗାଳିଦେଲେ ସେ, କିନ୍ତୁ ଲକ୍ଷ୍ମୀଦେବୀ ସରସ୍ୱତୀ ଦେବୀ ସେଇଟାକୁ ସ୍ତୁତିରେ ପରିଣତ କରିଦେଲେ। ବାଚାଳ କହିଲେ ବହୁତ ସୁନ୍ଦର ଭାବରେ କଥା କହିପାରେ ସେ ବାଚାଳ, ଭଗବାନଙ୍କର ଏଭଳି ଶକ୍ତି ରହିଛି ଯେଉଁ କଥା କହିବେ ଭଗବାନ ଭଗବତ ଗୀତା କହିବା ପାଇଁ ପ୍ରାକ୍ଟିସ୍ କରି ବା ଚିନ୍ତା କରି ସବୁ କଲେ ତାହି ନୁହଁ, ଅଧଘଣ୍ଟା ଭିତରେ ସବୁ କହିଦେଲେ ସାଙ୍ଗେ ସାଙ୍ଗେ ସବୁ ଜ୍ଞାନ ଦେଇଦେଲେ, ହଜାର ବା କୋଟି ବର୍ଷ ତଳେ କହିଥିଲେ ଭଗବାନ, ସେଥିମଧ୍ୟ ସେ ପ୍ରିପେୟାର କରି କହିଥିଲେ ତାହା ନୁହଁ, ଯେଉଁ କହିଲେ ବ୍ୟବସାୟ କହିଲେ ସାଙ୍ଗେ ସାଙ୍ଗେ କହିଦେଲେ ସବୁ କଥା ଜ୍ଞାନ ଦେଇଦେଲେ, ସବୁ ଜ୍ଞାନ ଦେଇଦେଲେ। ଇଏ ହେଉଛି ଭଗବାନ ଜ୍ଞାନ, ଯେତେ ବଡ଼ ଜ୍ଞାନୀ ଅଛି ତାର ଜ୍ଞାନ ସେ ଭଗବାନ ପ୍ରଦାନ କରିଛନ୍ତି, ଆଉ ତାଙ୍କର ଜ୍ଞାନ ଭଗବାନ ଜ୍ଞାନ କଥା କ'ଣ କହିବା, ଯେଉଁ ଜ୍ଞାନ ରହିଛି ଭଗବାନଙ୍କର। ତେଣୁ ଭଗବାନ ଏଇସବୁ ଧର୍ମକୁ ସ୍ଥାପନ କରିଛନ୍ତି, ଇଏ ହେଉଛି ପ୍ରକୃତ ଧର୍ମ। ଆଉ ସବୁ ଅନ୍ୟ ସବୁ ଅର୍ଥ ରହିଛି, ଇଏ ହେଉଛି ଗୌଣ ଗୌଣ ଅର୍ଥ, ମୁଖ୍ୟ ଅର୍ଥ ଏଇଭଳିଆ ବୁଝିବାକୁ ପଡ଼ିବ। ଭାଗବତମରେ ଭଗବାନଙ୍କର ନିନ୍ଦା ହେବ, ଭାଗବତ ଭଗବାନ ଗାଁ କରାଯିବ ଆଉ ନିନ୍ଦା କେମିତି ହବ। ତେଣୁ ନିନ୍ଦାଟା ଯୋଉ ହେଇଛି ସେଇଟା ହେଉଛି ଗୌଣ ଗୌଣ ଅର୍ଥ, ମୁଖ୍ୟ ଅର୍ଥ ହେଉଛି ଭଗବାନଙ୍କ ସ୍ତୁତି ହେଇଛି। ରାଧାରାଣୀ ଭଗବାନଙ୍କୁ ଗାଳି କରିବେ, ପ୍ରିୟା ଯଦି ମାନ କରି କର ନିନ୍ଦା କରାଯାଉଛି। ରାଧାରାଣୀ ନିନ୍ଦା କରୁଛନ୍ତି, ଦଶମ ସ୍କନ୍ଧ ସତଚାଳିଶ ଅଧ୍ୟାୟରେ ଭ୍ରମର ଗୀତରେ ବର୍ଣ୍ଣନା କରାଯାଇଛି, ଭଗବାନ ସେଇଟା ଆସ୍ୱାଦନ କରୁଛନ୍ତି। ଏମିତି ବେଦ ସ୍ତୁତିଠାରୁ ସେ ଆହୁରି ଅଧିକ ତାଙ୍କୁ ଆସ୍ୱାଦ ଦିଏ, ସେଇଟା ହୁଏ ବହୁତ ଆନନ୍ଦ ତାଙ୍କୁ ଲାଗେ ଭଗବାନଙ୍କୁ। ତେଣୁ ସେ ରାଧା ଭାବ ଅଙ୍ଗୀ କରିକି ଆସିଲେ ମହାପ୍ରଭୁ ରୂପରେ ଆସିଲେ, ଭଗବାନ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ। ତେଣୁ ବେଦରେ ଯେଉଁଠି ମୁଖ୍ୟ ଅର୍ଥ ରହିଛି ସେଠି ମୁଖ୍ୟ ଅର୍ଥ ଯଦି ପ୍ରକାଶ ନ କରାଯିବ ସେଠି ଗୌଣ ଅର୍ଥ ପ୍ରକାଶ କରାଗଲେ ବେଦର ଅର୍ଥ ହାନି ହେଇଯିବ, ଏ କଥା କହିଲେ। ଆଚାର୍ଯ୍ୟର ଦୋଷ ନାହିଁ, ଈଶ୍ୱର ଆଜ୍ଞା ହୋଇଲ ଅତଏବ କଳ୍ପନା କରି ନାସ୍ତିକ ଶାସ୍ତ୍ର କହିଲ। ଶଙ୍କରାଚାର୍ଯ୍ୟଙ୍କର ଦୋଷ ନାହିଁ, କାରଣ ମହାପ୍ରଭୁ ଭଗବାନ ସେଟା ଆଦେଶ ଦେଲେ। ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି କ'ଣ, ମାୟାବାଦ ଅସତ୍ ଶାସ୍ତ୍ରଂ ପ୍ରଚ୍ଛନ୍ନ ବୌଦ୍ଧ ଉଚିତ ମୟବେଦ ବିହତା ଦେବୀ କଳୁ ବ୍ରାହ୍ମଣ ମୂର୍ତ୍ତି ନା, ମୁଁ ବ୍ରାହ୍ମଣ ରୂପରେ ଆସିକରି ଶିବଜୀ କହୁଛନ୍ତି ମୁଁ ଏ ମାୟାବାଦକୁ ପ୍ରଚାର କରିଛି, ଅସତ୍ ଶାସ୍ତ୍ର ଏଇଟା ପ୍ରକୃତ ସତ୍ ଶାସ୍ତ୍ର ନୁହଁ। ଭଗବାନ ତୁମକୁ ଆଦେଶ ଦେଲେ ତୁମେ ଯାଇକି ଅସତ୍ ଶାସ୍ତ୍ର ପ୍ରଚାର କର, ନହେଲେ ବୁଦ୍ଧ ଧର୍ମଟା ଲୋପ ପାଇପାରିବ ନାହିଁ। ସ୍ୱାଗମେଇ କଳ୍ପିତେଇ ସ୍ୱଞ୍ଚ ଜନାନ୍ ମତ୍ ବିମୁଖାନ୍ କୁରୁ ମାଞ୍ଚ ଗୋପାୟ ଜେନ ସ୍ୟାତ୍ ସୃଷ୍ଟିରେ ସୃଷ୍ଟିରେଷୋ ତରୋତ୍ତରା, ନହେଲେ ସୃଷ୍ଟି ବୁଦ୍ଧି ପାଇବ ନାହିଁ, ସମସ୍ତେ ତ ବୈରାଗ୍ୟ ଲାଭ କରିବା ଆଉ ବହୁତ ସୃଷ୍ଟି କେମିତି ହେବ। ଯେଉଁମାନେ ବନ୍ଧଜୀବ ସବୁ ରହିଛନ୍ତି ସେମାନେ ରହିଛନ୍ତି ଅପେକ୍ଷା କରିକିରି ବହୁତ କାଳ କରି ଅପେକ୍ଷା କରିଛନ୍ତି, ଯେମିତି ଆମର କୋର୍ଟରେ ସବୁ ପେଣ୍ଡିଂ କେସ୍ ସବୁ ରହିଛି ସେଇଭଳି ଭାବରେ ଜୀବ ସବୁ ରହିଛନ୍ତି, ଅନନ୍ତ କୋଟି ଜୀବ ରହିଛନ୍ତି। ଭଗବାନ ଯେତେବେଳେ ସୃଷ୍ଟି କରିବେ ତାହେଲେ ସେମାନେ ସବୁ ଆସିବେ। ପ୍ରଥମେ ଯେତେବେଳେ ବର୍ଣ୍ଣନା କରାଯାଇଛି ଭାଗବତମରେ ଯେତେବେଳେ ସୃଷ୍ଟି ଆରମ୍ଭ କଲେ ବ୍ରହ୍ମା କେହି ସୃଷ୍ଟି କରୁନଥିଲେ, ଚାରି କୁମାର କହିଲେ ତୁମେ ସୃଷ୍ଟି କର ନା ଆମେ ସୃଷ୍ଟି କରିବୁ ନାହିଁ, ଆଉ ନାରଦ ଇତ୍ୟାଦି ଏମାନେ ସବୁ ବ୍ରହ୍ମଚାରୀ ରହିଲେ ସୃଷ୍ଟି କଲେ ନାହିଁ। ତେଣୁ ପ୍ରଥମେ ଯେଉଁ ସୃଷ୍ଟି ହେଉଥିଲା ପୁରୁଷ ସ୍ତ୍ରୀ ସଂଯୋଗରେ ସୃଷ୍ଟି ହେଉନଥିଲା, କିଏ ତାଙ୍କର ବ୍ରହ୍ମା ତାଙ୍କୁ ଯେଉଁ ସୃଷ୍ଟି କଲେ ସବୁ ତାଙ୍କର ଶକ୍ତିରୁ ସୃଷ୍ଟି କଲେ। ତେଣୁ ଅନ୍ତିମରେ ବ୍ରହ୍ମା ଏ ପୁରୁଷ ସ୍ତ୍ରୀ ସଂଯୋଗରେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ। ତାଙ୍କର ଶରୀରରୁ ଦୁଇ ଦୁଇ ପଟୁ ଗୋଟେ ପଟୁ ଆସିଲେ ସ୍ୱୟଂଭୁବ, ଗୋଟେ ପଟୁ ଆସିଲେ ସତରୂପା, ଏମାନେ ଭଗବାନଙ୍କର ବିଭୂତି। ତେଣୁ ଏ ମୃତ୍ୟୁ ଭାବରେ ସୃଷ୍ଟି ହେଲା, ନହେଲେ କେହି ସୃଷ୍ଟି କରିବା ପାଇଁ ଚାହୁଁନଥିଲେ, କିଏ କେତେ କଷ୍ଟ ସହିତ କାହିଁକି ମୃତ୍ୟୁ ଭାବ ଉପଜା ହେଇକିରି ତେଣୁ ସୃଷ୍ଟି ଆରମ୍ଭ ହେଲା, ଏ କଥା କହୁଛନ୍ତି ପଦ୍ମପୁରାଣରେ। ଏଇଟା କୁହାଯାଇଛି ସ୍ୱାଗମେଇ କଳ୍ପିତେଇ ସ୍ୱଞ୍ଚ, ଆଗମ ଶାସ୍ତ୍ର ଯେଉଁ ରହିଛି ଏଇଠାରେ ଯେଉଁ କଳ୍ପିତ ଭାଷକୁ ସ୍ଥାପନ କର, ଜନାନ୍ ମତ୍ ବିମୁଖାନ୍ କୁରୁ, ଜନମାନେ ମୋର ଭଗବାନଙ୍କୁ ଭୁଲି ନଗଲେ ଜଣେ ଭୌତିକ ଜଗତରେ ଆନନ୍ଦ ରହିପାରିବ। ଭଗବାନ ଯିଏ ଜାଣିବ ସିଏ ଭୌତିକ ଜଗତରୁ ବିମୁଖ ହେଇଯିବ, ଆଉ ଯେ ଭଗବାନ ନ ଜାଣିବ ସେ ଭୌତିକ ଜଗତରେ ଘୁରି ବୁଲିବ ଆନନ୍ଦରେ, ବହୁତ ଆନନ୍ଦ, ପ୍ରକୃତ ଆନନ୍ଦ ନୁହଁ କିନ୍ତୁ ଭାବୁଛି ସେ ଆନନ୍ଦ। ତେଣୁ ସେ ସେମାନେ ଆବଶ୍ୟକତା ଥିଲା, ମାଂଚ ଗୋପାୟ ଜେନ ମୋତେ ଗୋପନ କର, ଜେନ ସ୍ୟା ସୃଷ୍ଟିରେ ଏସୁ ଉତ୍ତରୋତ୍ତର, ସୃଷ୍ଟିରୁ ଅଧିକରୁ ଅଧିକ ହଉ ଯେମିତି ସେଥିପାଇଁ ଚେଷ୍ଟା କର, ଏଇଭଳି ଭାବରେ ଶିବଜୀଙ୍କୁ କହିଥିଲେ ଭଗବାନ। ତେଣୁ ସେ ଆସିଥିଲେ, ମାୟାବାଦ ଅସତ୍ ଶାସ୍ତ୍ରଂ ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ୟତେ ମୟୈବ ବିହିତା ଦେବୀ କଳୁ ବ୍ରାହ୍ମଣ ମୂର୍ତ୍ତି ନା, ପଦ୍ମପୁରାଣରେ ଏଇଟା ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଦୁର୍ଗାଦେବୀ କହୁଛନ୍ତି ତମେ ଏଇଭଳି ଭାବରେ ଏଇଟା ଅସତ୍ ଶାସ୍ତ୍ର ପ୍ରଚାର କରିଛି। ଶୁନି ଭଟ୍ଟାଚାର୍ଯ୍ୟ ହେଲ ପରମ ବିସ୍ମିତ ମୁଖ୍ୟ ନା ନିଶ୍ୱର ବାଣୀ ହେଲା ସ୍ତମ୍ଭିତ, ବହୁତ ବିସ୍ମିତ ହେଇଗଲେ ଭଗବାନ ପ୍ରାପ୍ତ ହେବେ, କ'ଣ ଛୋଟିଆ କଥା, କିଛି ଜନ୍ମ ଧରି ଆମେ ଘୁରି ବୁଲୁଛେ ଭଗବାନ ବୁଲିକିରି, ଆମେ ସବୁବେଳେ ପାଇଁ ଅନାଦି ବହିର୍ମୁଖ ଭଗବାନ ବୁଲିକିରି ଏ ଭୌତିକ ଜଗତ ଅନାଦି କାଳରେ ରହିଛେ। ଯେତେବେଳେ ଭଗବାନ ଜାଣିବା କିଛି ଆନନ୍ଦ ଜଣେ ପ୍ରାପ୍ତ ନ ହେବ, ଭୌତିକ ଜଗତରେ ଆନନ୍ଦରେ କେତେ କ'ଣ କହୁଛନ୍ତି, କେତେ ଶାସ୍ତ୍ର ରଚନା କରାଯାଉଛି, କେତେ କ'ଣ କରାଯାଉଛି, କେତେ ଫିଲ୍ମ କେତେ କ'ଣ ହେଉଛି, କେତେ କ'ଣ ଚାଲିଛି ସବୁ, ଆଉ ଭଗବାନ କଥା କ'ଣ କହିବା। ତେଣୁ ଭଟ୍ଟାଚାର୍ଯ୍ୟ ଯେତେବେଳେ ଜାଣିଲେ ଭଗବାନଙ୍କର, ଭଗବାନ କୃପା କରୁଛନ୍ତି ତାଙ୍କୁ, ଜ୍ଞାନ ମାଧ୍ୟମରେ ତାଙ୍କୁ କୃପା କରୁଛନ୍ତି, ଏ ଜ୍ଞାନରୁ ସେ ଜାଣିଲେ ସାଧାରଣ ବ୍ୟକ୍ତି ଏଇଟା କରିପାରିବ ନାହିଁ, କାରଣ ଇଏ ବହୁତ ବିଦ୍ୱାନ ଥିଲେ, ଇଏ ସବୁ ବେଦଶାସ୍ତ୍ର ସବୁ ଜାଣିଛନ୍ତି ସିଏ। ତେଣୁ ପରମ ବିସ୍ମିତ ହୋଇଗଲେ ଏବଂ ମୁଖ୍ୟ ନା ବିଷୟରେ ଆଉ କଥା ଆସିଲା ନାହିଁ, ସବୁ ତର୍କ ପରାସ୍ତ ହୋଇଗଲା, ଆଉ ବାହାରିଲାନି ପାଟି, ମୁଁ ଆଉ କିଛି କହିପାରିଲେ ନାହିଁ, ସ୍ତମ୍ଭିତ ହୋଇଗଲେ। ତେଣୁ ପ୍ରଭୁ କହେ ଭଟ୍ଟାଚାର୍ଯ୍ୟ ନା କର ବିସ୍ମୟ, ବିସ୍ମୟ କରିବା ଦରକାର ନାହିଁ, ଭଗବାନ ଭକ୍ତି ପରମ ପୁରୁଷାର୍ଥ, ଇଏ ହେଉଛି ପରମ ପୁରୁଷାର୍ଥ, ପଞ୍ଚମ ପୁରୁଷାର୍ଥ, ତା ପୂର୍ବରୁ କେହି ଜାଣିନଥିଲେ। ଅବଶ୍ୟ ଭଗବାନ କହିଥିଲେ ଏଇଟା ମାନେ ଶ୍ରେଷ୍ଠ ଭାବରେ ସ୍ଥାପନ ହୋଇନଥିଲା ବା ମୁଖ୍ୟ ଭାବରେ ସ୍ଥାପନ ହୋଇନଥିଲା ପଞ୍ଚମ ପୁରୁଷାର୍ଥ, ତେଣୁ ମହାପ୍ରଭୁ ଆସି ସେଇଟା ଇଏ କଲେ, ସ୍ଥାପନ କଲେ ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ। ଭଗବତ ଗୀତାରେ ପଞ୍ଚମ ପୁରୁଷାର୍ଥ କୁହାଯାଇଛି, ଭାଗବତଙ୍କୁ କୁହାଯାଇଛି, ଚୈତନ୍ୟ ଚରିତ୍ରାମୃତ ମଧ୍ୟ କୁହାଯାଇଛି, କିନ୍ତୁ ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଯେଉଁ କୃଷ୍ଣ ପ୍ରେମଟା ପୂର୍ଣ୍ଣ ଭାବେ ପ୍ରକାଶିତ ହୋଇନଥିଲା। ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଅଢ଼େଇଟି ରସ ଭିତରେ ସମସ୍ତେ ସୀମିତ ଥିଲେ। ଅଢ଼େଇଟି ରସ କ'ଣ କ'ଣ, ଗୋଟେ ହେଉଛି ଶାନ୍ତ, ଗୋଟେ ହେଉଛି ଦାସ୍ୟ, ଆଉ ଗୋଟେ ହେଉଛି ସଖ୍ୟର ସମ୍ଭ୍ରମ ସଖ୍ୟ, ଯେମିତି ଅର୍ଜୁନ ଭଗବାନଙ୍କ ବିଶ୍ୱରୂପ ଦେଖିକରି ଯେଉଁଭଳି ଭାବରେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ, ଏ ହେଉଛି ସମ୍ଭ୍ରମ ସଖ୍ୟ। ଏତିକି ଭିତରେ ଥିଲା, ଆଉ ଆ ଉପରେ ଅଧିକ କିଛି କେହି ଜାଣିନଥିଲେ। ତେଣୁ ମହାପ୍ରଭୁ ଆସିକି ସବୁ ପ୍ରଦାନ କଲେ, ଉନ୍ନତ ଉଜ୍ଜଳ ରସ ସୁଭକ୍ତି ଶ୍ରିୟମ ସମର୍ପିତୁ ଉନ୍ନତ ଉଜ୍ଜଳ ରସ, ଆହୁରି ତା ଉପରେ ରହିଛି ସଖ୍ୟ ରସ ରହିଛି, ବାତ୍ସଲ୍ୟ ରସ ରହିଛି, ମାଧୁର୍ଯ୍ୟ ରସ ରହିଛି, ଏସବୁକୁ ମହାପ୍ରଭୁ ପ୍ରଦାନ କଲେ। ତେଣୁ ଏଠି କହୁଛନ୍ତି ଭଟ୍ଟାଚାର୍ଯ୍ୟ, ତମେ ବିସ୍ମୟ କର ନା, ଭଗବାନ ଭକ୍ତି ପରମ ପୁରୁଷାର୍ଥ, ଏଇ ଭକ୍ତି ହେଉଛି ଶ୍ରେଷ୍ଠ। ବର୍ତ୍ତମାନ ମଧ୍ୟ ଜ୍ଞାନୀମାନେ କ'ଣ କହୁଛନ୍ତି ଭକ୍ତ ଶ୍ରେଷ୍ଠ ବୋଲି, ଭଗବାନ ବର୍ତ୍ତମାନ ମଧ୍ୟ କହୁଛନ୍ତି ଜ୍ଞାନୀ, ଯେଉଁ ମହାପ୍ରଭୁ ଶଙ୍କରାଚାର୍ଯ୍ୟ କହିଲେ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼େ ସମ୍ପ୍ରାପ୍ତେ ସନ୍ନିହିତେ କାଳେ ରକ୍ଷତି ଦୁଃଖୃନୁ କରଣେ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଗୋବିନ୍ଦମ୍। ମା ଶଙ୍କରାଚାର୍ଯ୍ୟ କହିବାର ଉଦ୍ଦେଶ୍ୟ ଥିଲା ଅନ୍ତିମରେ ଏଇ ଜ୍ଞାନଟି ଦେଲେ, ଅନ୍ତିମରେ ଏଇ ଜ୍ଞାନଟି ଦେଲେ ଆମେ ମୂର୍ଖ, ତମେ ନିଜକୁ ଭାବୁଛ ଜ୍ଞାନୀ ବୋଲି, କିନ୍ତୁ ତମେ ପରମ ମୂର୍ଖ, ଭଗବାନ ଭଜନ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଦୁଃଖୃନ୍ କରଣେ, ଏ ଜ୍ଞାନ ତମକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିବ ନାହିଁ, ଏଇଭଳି ଭାବରେ କହିଲେ ମୋ ମୁଦରରେ। କିନ୍ତୁ ତାକୁ ତାଙ୍କର ଗୋଷ୍ଠୀର ଲୋକମାନେ ଭାବନ୍ତି କ'ଣ, ଏଇଟା ମା ଆଚାର୍ଯ୍ୟ ଯେଉଁ କହିଲେ ଏଇଟା ମୂଢ଼ ମତମାନଙ୍କ ପାଇଁ କହିଲେ, ମୂର୍ଖମାନଙ୍କ ପାଇଁ କହିଲେ, ଆମେ ବିଦ୍ୱାନ ବ୍ୟକ୍ତି, ଆମେ ବେଦଚାର୍ଯ୍ୟ ବେଦାନ୍ତ ଇଏ କରିବା, ଜ୍ଞାନ ଚର୍ଚ୍ଚା କରିବା, ଏଇଭଳି ଭାବେ ସେମାନେ ଏଇଟାକୁ ଅର୍ଥ କରନ୍ତି। ଯାହା ଏଇଠି ଭାବରେ କହିକରି ଭାଗବତ ଗୋଟେ ଶ୍ଲୋକ କହିଲେ, ବହୁତ କଥା କୁହାଯାଇଛି, ସବୁ କଥା ଆଲୋଚନା କରାଯାଏ ନାହିଁ, କିଛି ଏଇ ମତ କହିଲେ ନା, ଏଇ ମତ ଯେଉଁ କହିଲେ ସେ ଶ୍ଲୋକଟି ରହିଛି। ହଁ ବହୁତ ଏଇ ମତ କଳ୍ପିତ ଭାଷ୍ୟେ ସତ ଦୋଷ ଦିନ, ଏଇଭଳି ଭାବରେ ବହୁତ ଆଲୋଚନା ହେଇଛି, ସେଇଟା ଶହେ ଦୋଷ ଦେଲେ ଏକ୍ଜାକ୍ଟଲି ଶହେ ତାର୍ମ ଆହୁରି ଅଧିକ ହେଇପାରେ, ସତ ଦୋଷ ଦିନ ସେସବୁ ଖଣ୍ଡନ କରିବା ପାଇଁ ଚେଷ୍ଟା କଲେ, ଏଇଭଳି ବହୁତ କଥା ଆଲୋଚନା ହେଇଛି, କିନ୍ତୁ ଏଠି ଏତେ ଆଲୋଚନା ହେଇନାହିଁ। ତେଣୁ ପ୍ରଭୁ କହିଲେ, ଏ ଭାଗବତ ଗୋଟେ ଶ୍ଳୋକ ଉଦ୍ଧାର କଲେ, ଏଇଟା ଆସନ୍ତାକାଲି ଆମେ ପାଠ କରିବା, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଆତ୍ମାରାମସ୍ତୁ ମୁନୟୋ ନିର୍ଗନ୍ଥା ଅପିରୁକ୍ରମେ କୁର୍ବନ୍ତି ଅହିତି କିଂ ଭକ୍ତି ଇତମ ଭୂତ ଗୁଣ ହରି। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ଶ୍ଳୋକ 10 ଏଇଠି ରହିଛି। ଏଇଠି ଶ୍ଳୋକଟା କାହିଁକି ଆସିଲା ଭାଗବତ, ଆମେ ଆସନ୍ତାକାଲି ଆଲୋଚନା କରିବା, ଖାଲି ସଂକ୍ଷେପରେ ଏତିକି କହିଦେବା। ମୁଁ ସବୁବେଳେ ଚିନ୍ତା କରେ କାହିଁକି ଏ ଶ୍ଳୋକଟି ଆସିଲା ସପ୍ତମ ସପ୍ତମ ଅଧ୍ୟାୟରେ, ଏ ଶ୍ଳୋକଟି କାହିଁକି ଆସିଲା ମୁଁ ବୁଝିପାରୁନି, ମନେ ରହୁଥିଲା। ତାପରେ ଆସ୍ତେ ଆସ୍ତେ ଏ କାହିଁକି ଆସିଲା, ଏ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଲେ ସ୍ୱର୍ଣ୍ଣକାଦ ଋଷିମାନେ, କହିଲେ ଯେ ସିଏ ହେଉଛି ଆତ୍ମାରାମ, ଆଉ ସେ ତ ଏତେ ବଡ଼ ଗ୍ରନ୍ଥକୁ କାହିଁକି ଅଧ୍ୟୟନ କଲେ, 18,000 ଶ୍ଳୋକ ସମ୍ବନ୍ଧିତ ଯେଉଁ ରହିଛି ଭାଗବତଙ୍କୁ କାହିଁକି ଅଧ୍ୟୟନ କଲେ। ଏଇ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ ଶ୍ଳୋକଟି କହିଛନ୍ତି, ଭଗବାନ ଏଭଳି ଯିଏକି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ, ଯେଉଁମାନେ ଆତ୍ମାରାମ, ଯେଉଁମାନେ ଆତ୍ମାରେ ଆନନ୍ଦିତ ପୁରନ୍ତି ଆତ୍ମାରାମ, ଚ ଶବ୍ଦରେ ବହୁତ କଥା ରହିଛି, ଆତ୍ମାରାମ ଚ ମୁନୟ, ମୁନୟ କହିଲେ ଯେଉଁମାନେ ମୁନି ମନନଶୀଳ ମୁନି, ଏବଂ ନିର୍ଗନ୍ଥା ଯେଉଁମାନେ ନିର୍ଗନ୍ଥା, ପ୍ରତି ଶ୍ଳୋକରେ ପ୍ରତି ଶବ୍ଦରେ ବହୁତ ଅର୍ଥ ରହିଛି, 61 ଅର୍ଥ କରିଛନ୍ତି ମହାପ୍ରଭୁ ସନାତନ ଗୋଷ୍ଠୀଙ୍କ ପାଖରେ, ଚୈତନ୍ୟ ଚରିତାମୃତ ଅନ୍ତର୍ଗୀଡ଼ା ବର୍ଣ୍ଣନା କରାଯାଇଛି। କିନ୍ତୁ ଏଠି ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ପାଖରେ 18 ଅର୍ଥ କରିବେ, କାରଣ ସାର୍ବମ ଭଟ୍ଟାଚାର୍ଯ୍ୟ ମଧ୍ୟ ଆର ଅର୍ଥ କରିବେ 9 ଅର୍ଥ। ଆମେ ଏଇଟା ଆସନ୍ତାକାଲି ଆଲୋଚନା କରିବା ଆତ୍ମା ରାମ ଶ୍ଳୋକ। ତେଣୁ ନିର୍ଗନ୍ଥ ଅପି ଉରୁକ୍ରମେ, ଏମାନେ ସମସ୍ତେ ଉରୁକ୍ରମ, ଭଗବାନଙ୍କର ଅଦ୍ଭୁତ କ୍ରମ ରହିଛି ଉରୁକର୍ମ, ଭଗବାନ ତାଙ୍କ ପ୍ରତି କୁର୍ବନ୍ତି ଅହେତୁକିନ୍ ଭକ୍ତି, କୌଣସି ହେତୁ ନଥିଲେ ମଧ୍ୟ ଭଗବାନ ପ୍ରତି ସେମାନେ ଭକ୍ତି କରିବେ ଅହେତୁକ ଭାବରେ, କୌଣସି କାରଣ ନଥିଲେ ମଧ୍ୟ ଅହେତୁକ ଭାବରେ ସେଇଟା କରିବେ। ଇତମ ଭୂତ ଗୁଣ ହରି, ଭଗବାନ ହରିଙ୍କର ଏଭଳି ଗୁଣ ରହିଛି, ହରି ଶବ୍ଦରେ ମଧ୍ୟ ଅନେକ ଅର୍ଥ ରହିଛି, 61 ଅର୍ଥ କରିଛନ୍ତି ମହାପ୍ରଭୁ ଏଇଟାକୁ। ଏଇଭଳି ଭାବରେ ଏସବୁ ଆଲୋଚନା, ଆତ୍ମାରାମ ପର୍ଯ୍ୟନ୍ତ କରେ ଈଶ୍ୱର ଭଜନ, ଏଇଠି ଅଚିନ୍ତ ଭଗବାନର ଗୁଣ କ'ଣ, ଭଗବାନଙ୍କର ଏଇଭଳି ଭାବରେ ଗୁଣ ସବୁ ରହିଛି। ମହାପ୍ରଭୁ ଏହିସବୁ ଭାବରେ ଯେତେବେଳେ କହିଲେ, ଏହି ଶ୍ଳୋକଟିକୁ ଉଦ୍ଧାର କରିକିରି ସାରଣ ଭଟ୍ଟାଚାର୍ଯ୍ୟକୁ କହିଲେ, ତାହେଲେ ଆର ଟିକେ ଅର୍ଥ କରନ୍ତୁ ଶୁଣିବା ଆମେ କ'ଣ ଅର୍ଥ ରହିଛି। ମହାପ୍ରଭୁ କହିଲେ ତମେ ଆଗ ଟିକେ ଅର୍ଥ କର, ତାପରେ ମୁଁ କହିବି। ତେଣୁ ସାରଣ ଭଟ୍ଟାଚାର୍ଯ୍ୟ ବହୁତ ଜ୍ଞାନୀ ରହିଛନ୍ତି, ବହୁତ ଜ୍ଞାନ ତାଙ୍କର ରହିଛି, 9 ଅର୍ଥ କରିଦେଲେ, 9 ଅର୍ଥ କରିଦେଲେ, ତାହାପରେ କହିଲେ ଆପଣ ଟିକେ ଅର୍ଥ କରନ୍ତୁ। ତେଣୁ ସେ ସେଠି 18 ଅର୍ଥ କଲେ, 18 ଅର୍ଥ ଶୁଣିକରି ସାର୍ବମ ଭଟ୍ଟାଚାର୍ଯ୍ୟ ଜାଣିଲେ ଏ ସାଧାରଣ ବ୍ୟକ୍ତି ନୁହନ୍ତି, ଏ ମନୁଷ୍ୟ ନୁହନ୍ତି, ଭଗବାନ ଏଇଭଳି ଭାବରେ ଜ୍ଞାନ ଆସିଲା। ମହାପ୍ରଭୁ ତାଙ୍କୁ ତ ଦେବେ, ତାଙ୍କୁ ସେ ନିଜର ରୂପକୁ ଦେଖେଇବେ, ଏସବୁ କଥା ଆସିବ। ତେଣୁ ଏଇଭଳି ଭାବରେ ଆତ୍ମାରାମ ଶ୍ଳୋକଟି ବହୁତ କଥା ରହିଛି, ବହୁତ ସମୟ ଲାଗିବ, ତେଣୁ ଆମେ ଏଇଟାକୁ ବେଶୀ ହେଉଛି ଏଠି କୁହାଯାଏ ନାହିଁ, ଯାହା ବି ହଉ ଚାଲୁ କଥା ତ ଆଉ ଆମେ ତ ଅଛି ସମୟ ଆଉ। ତେଣୁ ଏଇଭଳି ଭାବରେ ଆତ୍ମାରାମ ପର୍ଯ୍ୟନ୍ତ କରେ ଈଶ୍ୱର ଭଜନ, ଆତ୍ମାରାମ ଶବ୍ଦରେ ଯେମିତି ଆମେ ଦେଖିବା ସୁଖଦେବ ଗୋସ୍ୱାମୀ, ସେ ପ୍ରଥମେ କ'ଣ ପ୍ରଥମେ ବ୍ରହ୍ମଚିନ୍ତନ କରୁଥିଲେ, ଚାରିକୁମା ଏମାନେ ପ୍ରଥମେ ଜ୍ଞାନୀ ଥିଲେ, କିନ୍ତୁ ସମସ୍ତେ ଭଗବାନଙ୍କର ଭକ୍ତ ହୋଇଗଲେ, ଏଭଳି ଭାବରେ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଏଭଳି କୌଣସି ଉଦାହରଣ ନାହିଁ ଜଣେ ଭକ୍ତ ଜ୍ଞାନୀ ହୋଇଗଲେ ବୋଲି, ଏଭଳି କୌଣସି ଉଦାହରଣ ନାହିଁ, କିନ୍ତୁ ଜ୍ଞାନୀମାନେ ଭକ୍ତ ହେଲେ ବୋଲି ବହୁତ ଉଦାହରଣ ରହିଛି। ମଧୁସୂଦନ ସରସ୍ୱତୀ ପାଦ ଥିଲେ, ସେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଥିଲେ, କାଶୀରେ ସେ ରହୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଏସବୁ ତାଙ୍କର ବହୁତ ଶିଷ୍ୟ ଥିଲେ। କିନ୍ତୁ ଥରେ ଯାଇଥିଲେ, ସେ ଯାଇଥିଲେ ବୃନ୍ଦାବନକୁ, ବୃନ୍ଦାବନ ଯାଇଥିଲେ, ସେହି ସମୟରେ ଭଗବାନ କୃପା ପ୍ରାପ୍ତ ହେଲେ, ଭଗବାନ କୃପା ପ୍ରାପ୍ତ ହୋଇଗଲା ପରେ ସେ ଭକ୍ତ ହୋଇଗଲେ ଭଗବାନଙ୍କର, ଭକ୍ତ ହୋଇଗଲେ ଯେତେବେଳେ ଆଉ ବ୍ରହ୍ମଚିନ୍ତନ ଛାଡ଼ିଗଲେ, ଭଗବାନଙ୍କ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ତାଙ୍କୁ ତାଙ୍କର ଶିଷ୍ୟମାନେ ଶୁଣିକି ଦେଖିକିରି ଆଶ୍ଚର୍ଯ୍ୟ ହେଲେ, କ'ଣ ଇଏ ଆମର ଗୁରୁ ନା ଆଉ କିଏ, ପଚାରିଲେ ଗୁରୁଦେବ ପ୍ରକୃତ ତତ୍ତ୍ୱଟା କ'ଣ ଟିକେ କୁହନ୍ତୁ, ତାହେଲେ ଆପଣ କ'ଣ ବ୍ରହ୍ମଚିନ୍ତନ କରିବା ପାଇଁ କହୁଥିଲେ, ଏବେ କ'ଣ ଭଜନ କଲେଣି ଭଗବାନଙ୍କର, ଏଇଭଳି ଭାବେ ପ୍ରକୃତ ତତ୍ତ୍ୱଟା କ'ଣ। ତେଣୁ ମଧୁସୂଦନ ସରସ୍ୱତୀ ପାଦ ଏଇ ଶ୍ଳୋକଟି କହିଥିଲେ, ବହୁତ ପ୍ରସିଦ୍ଧ ଶ୍ଳୋକ, ବଂଶୀ ବିଭୂଷିତ କରା ନବନୀରଦା ଭାତ ପୀତାମ୍ବରା ତରୁଣ ବିମ୍ବ ଫଳା ଧୁରୋଷ୍ଠା ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା ଅରବିନ୍ଦ ନେତ୍ରା କୃଷ୍ଣାତ୍ ପରମ କିମ୍ବି ତତ୍ତ୍ୱ ଅହମ୍ ନ ଜାନେ। ଆଠାରୁ ଆଉ କିଛି ଉନ୍ନତ ତତ୍ତ୍ୱ ଅଛି ମୁଁ ଜାଣିନାହିଁ କହିଦେଲେ, ସେ ହେଉଛି ଭଗବତ ଗୀତାରେ ଭଗବାନ କହିଲେ ନା, ମତ ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ କିଛି ଉନ୍ନତର ତତ୍ତ୍ୱ ନାହିଁ। ତେଣୁ ଏଇ କଥା କହିଲେ ମଧୁସୂଦନ ସରସ୍ୱତୀ ବାଦ କହିଲେ, ସେ ହେଉଛନ୍ତି ପରମ ତତ୍ତ୍ୱ ଯେ ହାତରେ ବଂଶୀ ଧାରଣ କରି ବଂଶୀ ବିଭୂଷିତ କରା, ତାଙ୍କର ହସ୍ତର ବିଭୂଷଣ ହେଉଛି ବଂଶୀ, ବଂଶୀ ବିଭୂଷିତ କରା ନବନିରୋଧ ଆଭାବ, ତାଙ୍କ ଶରୀର ରଙ୍ଗ ହେଉଛି କିଭଳି ଭାବରେ ନବନିରୋଧ, ନବଘନ ଶ୍ୟାମ ସେ ରହିଛନ୍ତି ନବଘନ ନବନିରୋଧ ଆଭାବ, ଏବଂ ପୀତାମ୍ବର ବସ୍ତ୍ର ତାଙ୍କର ପୀତାମ୍ବର, ଅରୁଣ ବିମ୍ବ ତାଙ୍କର ରହିଛି ଅଧର ଓଷ୍ଠା, ଅଧର ଏବଂ ଓଷ୍ଠ ନିମ୍ନ ଓଷ୍ଠ ଏବଂ ଉପର ଓଷ୍ଠ, ଏଇଠି ବିମ୍ବ ଭଳି ଭଳି ଲାହାର ଦେଖିବା ପାଇଁ ଏତେ ସୁନ୍ଦର ରହିଛି ଅଧର ଓଷ୍ଠା, ପୁନେ ଏତେ ସୁନ୍ଦର ମୁଖା, ମୁଖ ତାଙ୍କର କିଭଳି ଭାବରେ ପୂର୍ଣ୍ଣ ହିନ୍ଦୁ, ପୂର୍ଣ୍ଣ ପୂର୍ଣ୍ଣିମା ଚନ୍ଦ୍ର ଭଳି ତାଙ୍କର ସୌନ୍ଦର୍ଯ୍ୟ ରହିଛି, ପୁନେନ୍ଦୁ ମୁଖା ଅରବିନ୍ଦ ନେତ୍ରା, ତାଙ୍କର ନେତ୍ର ହେଉଛି ପଦ୍ମଭଳି, ଇଏ ହେଉଛନ୍ତି କୃଷ୍ଣ, ସିଏ ହେଉଛନ୍ତି ପରମ ତତ୍ତ୍ୱ, କୃଷ୍ଣା ପରମ ତତ୍ତ୍ୱ କିମ୍ବା ହମ ନ ଜାଣି, ତାଙ୍କଠାରୁ ଆଉ କିଛି ଉନ୍ନତ ତତ୍ତ୍ୱ ଅଛି ମୁଁ ଜାଣିନାହିଁ। ଏଇଭଳି ଭାବରେ ବହୁତ ଉଦାହରଣ ରହିଛି। ଚାରି କୁମାରଙ୍କ କଥା ଆସିବ ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ, ଭଗବାନଙ୍କର ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କ ନାସିକା ପ୍ରବେଶ କଲା ସେତେବେଳେ ସେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ, ତେଣୁ ଭଗବାନ ଭଜନ କରିବା ପାଇଁ ଆରମ୍ଭ କଲେ, ଭକ୍ତି ହେଇଗଲେ, ଭକ୍ତ ହେଇଗଲେ ସେ। ହରି ଶରଣମ୍ ଶ୍ରୀ ହରି ଶରଣମ୍ ହରି ଶରଣମ୍ ଶ୍ରୀ ହରି ଶରଣମ୍। ଚାରି କୁମାର ସନକ ସନାତନ ସନାତନ ସନନ୍ତ କୁମାର ବ୍ରହ୍ମାଙ୍କ ପ୍ରଥମ ଚାରି ପୁତ୍ର, ଏ ଜ୍ଞାନ ଶକ୍ତିର ଅବତାର, କିନ୍ତୁ ଭଗବାନଙ୍କ ଭଜନ କରୁନଥିଲେ, ଜ୍ଞାନ ଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ରୂପ ଦର୍ଶନ କଲେ, ଭଗବାନ ପାଦ ପଦ୍ମରେ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସିକା ପ୍ରବେଶ କଲା ସେତେବେଳେ ସେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ ଏବଂ ଭଗବାନଙ୍କୁ ଭକ୍ତ ହେଇଗଲେ। ସେଇ ସନାତନ ହେଉଛନ୍ତି ଆମର ସନାତନ ଗୋସ୍ୱାମୀ, ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି। ତେଣୁ ଭାଗବତମରେ ତାଙ୍କ ସବୁ ଟୀକା ରହିଛି, ବୃହତ ବୈଷ୍ଣବ ତୋଷଣୀ ସନାତନ ଗୋସ୍ୱାମୀ ଙ୍କର ଆମେ ସବୁ ଦେଉଛେ, କଥା କହିଲା ବେଳେ ଭାଗବତ ବେଳେ ତାଙ୍କର ଭାଷ୍ୟକୁ ଆମେ ପ୍ରକାଶ କରୁଛେ, କହୁଛେ ତାଙ୍କ କୃପାରୁ ସନାତନ ଗୋସ୍ୱାମୀ ଭାଗବତଙ୍କୁ ବନ୍ଦନା କରିଛନ୍ତି। ସିଏ ଏଇଭଳି ଭାବରେ ସନାତନ ଗୋସ୍ୱାମୀ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି, ଏବଂ ସେଇ ସନାତନ ଗୋସ୍ୱାମୀ ଭାଗବତଙ୍କର ଶାସ୍ତ୍ର ଦେଇଛନ୍ତି, ଟୀକା ସବୁ ଦେଇଛନ୍ତି, ରୂପ ଗୋସ୍ୱାମୀ ଇତ୍ୟାଦି ସବୁ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ଜ୍ଞାନୀମାନେ ଭକ୍ତରେ ପରିଣତ ହୋଇଛନ୍ତି, କିନ୍ତୁ ଗୋଟିଏ ଉଦାହରଣ ନାହିଁ ଯେ ଭକ୍ତ ଜଣେ ଜ୍ଞାନୀ ହେଇଗଲେ ବୋଲି। ଗୋଟିଏ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି, ଭକ୍ତ ଜଣେ ନା ଉନ୍ନତ ଜ୍ଞାନ ଜ୍ଞାନରେ ରହିଛି ଏଇଟା କହିଛନ୍ତି। ସୁଖଦେବ ଗୋସ୍ୱାମୀ ମଧ୍ୟ ସେମିତି କହିଲେ, ଭାଗବତ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ କଥା କହିବା ପାଇଁ ଆରମ୍ଭ କଲେ ଭାଗବତ କଥା, ସୁଖଦେବ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ତ କହିନାହାନ୍ତି, ମନେ ମନେ ଭାବୁଛନ୍ତି ପ୍ରଭୁ ଆପଣ ତ ଜ୍ଞାନ ଚିନ୍ତନ କରୁଥିଲେ, ପୁଣି କେମିତି ଇଏ ଭକ୍ତି ଆସିଲେ। ତେଣୁ ସେ ସେଥିରେ କହିଲେ, ପରିନିଷ୍ଠିତ ବି ନିର୍ଗୁଣିଏ ଉତ୍ତମ ଶ୍ଳୋକ ଲୀଳା ଗୃହୀତ ଚେତ ରାଜର୍ଷେ ଆଖ୍ୟାନ ମୁଁ ଯଦି ଦେଇଥିବା, ହେ ରାଜର୍ଷେ ମୁଁ ଯଦିଓ ନିର୍ଗୁଣ୍ୟରେ ପରିନିଷ୍ଠ ଆମର ଥିଲା ବା ବ୍ରହ୍ମ ଚିନ୍ତନ କରୁଥିଲି, କିନ୍ତୁ ଗୃହୀତ ଚେତା ରାଜର୍ଷେ ମୁଁ ଆକର୍ଷିତ ହେଇକରି ଆସିଗଲି, ଗୃହୀତ ଚେତା ରାଜର୍ଷେ ଆଖ୍ୟାନ ଯଦି ଦେଇଦେବା, ସେଥିପାଇଁ ମୁଁ ଏ ଭାଗବତଙ୍କୁ ଅଧ୍ୟୟନ କଲି। ପରୀକ୍ଷିତ ପରୀକ୍ଷିତ ରାଜର୍ଷେ ନା ନା ଏଇଟା ଅଲଗା ଗୋଟେ ଶ୍ଳୋକ ଅଛି, କ'ଣ କହିଲି ଯେଉଁ ରହିଛି ପରିନିଷ୍ଠିତ ନିର୍ଗୁଣେ ଉତ୍ତମ ଶ୍ଳୋକ ବାର୍ତ୍ତା ଗୃହୀତ ଚେତା ରାଜର୍ଷେ ଆଖ୍ୟାନ ଯଦି ଦେଇଦେବା। ତେଣୁ ମୁଁ ଜଣେ ଆଚାର୍ଯ୍ୟ କହୁଛନ୍ତି ନିଜ ମତକୁ ସେ ଧିକାର କଲେ, ଭଗବାନଙ୍କର ଗୁଣ ଯେତେବେଳେ ଶୁଣିଲେ ଏତେ ସୁନ୍ଦର ରୂପ ରହିଛି, ଅହୋ ଯେତେବେଳେ ଶୁଣିଲେ ଏ କେତୋଟି ଶ୍ଳୋକ ସେ ଆକର୍ଷିତ ହେଇକି ଆସିଲେ ତାଙ୍କ ପିତାଙ୍କ ପାଖକୁ। ପିତା ତାଙ୍କର ଯେତେବେଳେ ଜନ୍ମ ହେଇଗଲେ, ବହୁତ ବର୍ଷ ରହିଗଲେ ମାଆଙ୍କ ଗର୍ଭରେ, ତାପରେ ଜନ୍ମ ହେଲେ ତ ଚାଲିଲେ, ପ୍ରବଚନ୍ତମ ଅନୁପେୟତମ ଅପେୟତ କୃତ୍ୟମ, କୌଣସି ସଂସ୍କାର ଗ୍ରହଣ ନକରି ଚାଲିଲେ ପ୍ରବଜା କରିବା ପାଇଁ। ତେଣୁ ତାଙ୍କ ପିତା ତାଙ୍କ ପଛରେ ଧାଉଥିଲେ, ପୁତ୍ର ପୁତ୍ର ବୋଲି ବିକଳରେ କହୁଥିଲେ, କିନ୍ତୁ ସେ ଶୁଣିଲେ ନାହିଁ। ଆଜି ପିତା 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 ଆସିଲେ, ସେତେବେଳେ ସେ କହୁଥିଲେ ପୁତ୍ର ପୁତ୍ର ଶୁଣୁନଥିଲେ। ଏବେ ସେ ପିତା ଆସିକିରି ଭାଗବତ ଅଧ୍ୟୟନ କଲେ, 18,000 ଶ୍ଳୋକ ସବୁ ମନେ ରଖିଦେଲେ। ଏଭଳି କଥା ରହିଛି ତାଙ୍କର। ତେଣୁ ଏଇଭଳି ଭାବରେ ଆତ୍ମାରାମ ଶ୍ଳୋକ ଆମେ ଆସନ୍ତାକାଲି କହିବା। ଆମ କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ କୀର୍ତ୍ତନ ଟିକେ କରିବା। ଜୟ ଚେତନ ଚରିତାମୃତ କୀ, ଜୟ ଶ୍ରୀପାଦ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ବମ୍ବେ ଗୌର ଭକ୍ତ କୀ, ଜୟ ଗୌର ମହାନନ୍ଦୀ। ସବୁ ପୁନରେ ଆସିବୁ ଟିକେ କୀର୍ତ୍ତନ କରିବୁ। Hare Krishna, Krishna Krishna, Hare Hare।